รูปานสหสังโลตนีกระทีรูปานสหสังโลตนีกระทีดีดูมุราปุญญาเจวัตสหสังดีดูมุราปุญญาเจวัตสหสังดาสัสตบุกราตตะปันติวิสโนดาสัสตบุกราตตะปันติวิสโนดา
สัสตบุกราตตะปันติวิสโ
นเลียเซกัสมานาสมันตาอิโลกราปุญญาจักสมะกรังอาสัตวกราปุตตันติวิสโนเอสุกะหันตุเกวัสตุจีสัตตานิอันนั้นจันตุนันยาสัตตานิสุติเอ็ดติริสุติมันเป็นกุลระคายเอ็ดติริสุติสัตตันวาเลลีเฮเซलेहन करी ग्रासमाना ग्रास करी समंता सब दिगरु लोकान सब लोक समग्राम संपूर्ण रूपे बदनै मुख द्वारा ज्वलद्वि प्रज्वलित तेज राशि तेजोहि तेज द्वारा आपूज्य भांति करी जगत जगत समग्रम समग्र भास उज्ज्वल तब आत्मकर उग्रह भयंकर गतपंथी अति प्रखर विष्णु ये सर्वजागर विष्णु शुक्रवार विष्णु भक्तिवेदान विष्णु महाराज प्रकरण गजरे विष्णु गौरव विष्णु महाराज बोलिए अरे ए विष्णु मु देखु छी आपन कर प्रज्वल के मुख सहज रे आपन सब लोगों को ग्रास करसंती एवं आपन कर अपरण किरण सहज रे समग्र ब्रह्मांड को आच्छादन कर पकाई समस्त लोक को प्रवर्तित कराई आप प्रकाश करोक कौन सी भावार्थ ना आम पर श्लोक पाठ करवा श्लोक हूँ एक तीस बतीस भावार्थ अच्छी गोटे गोटे पाठ कर तेनाली एकादश अध्याय जो भगवान विश्व रूप देखते से रूप को देखिकी अर्जुन भगवान को स्तुति कर प्रथम दुईट पर्यायर स्तुति कर प्रथम पर्यायर स्तुति होती पंदर रु एक सतरटी श्लोक स्तुति कर श्लोक आपर श्लोक दुई श्लोक गोटे प्रथम पर्याय शेष श्लोक मैंने स्तुति शेष है तब द्वितीय पर्याय आरंभ हम एगार श्लोक से आवृत करेंगे तेणु ये पूर्व श्लोक जो कहला अंतिम श्लोक जो कह भगवान के जो रूप दर्शन कर विश्वरूप भगवान मुखरे समस्त किसी प्रवेश करवेश करे किए मुख्य होती अनिचत्वा राष्ट्र पुत्रा सर्वे सहेवा वनिपाल संगे भीष्मा द्रोणासुत पुत्र सह अस्मादै रविजोद मुखी भीष्मा यदि मृत्यु बरण कर चाहिए मृत्यु बरण करेंगे कि देखते मुख्य प्रवेश करोण द्रोण पिलेट कौन द्रोण महात्मा कौन ताक हाथ में अस्त्र किया जाए कई जन मारी पारे तेनाली हाथ तो अस्त्र रही मारे तेनाली युधिष्ठिर महाराज को मिछ कह पड़ा भगवान कह तुम कहले ये तांकर पुत्र अश्वत्थामा हत्या कहले कि से अस्त्र त्याग कर युधिष्ठिर महाराज कहे नाम अस्त्र मिथ्या कर सत्यवादी युधिष्ठिर महाराज तेणु आरेजमेंट कराला जे सी जो कहे अश्वत्थाम हत नरे गुंजरे गुंजरे कहला बेलू आगे शंख फुका होने से जो अश्वत्थाम गोटे हूँ हाथी को भीम मारदे मारिकी तपुर से कथा कर अश्वत्थाम हत ତେଣୁ ଏଇଭଳି ଭାବରେ ଜିନିଷ ମହାରାଜ ଯେତେବେଳେ କହିଲେ ନରେ ବା ଗୁଞ୍ଜରେ କହିଲା ବେଳକୁ ବା ଗୁଞ୍ଜର ଶବ୍ଦଟା ଆଉ ଦ୍ରୋଣାଚାର୍ଯ୍ୟ ଶୁଭିନି, ଶଙ୍ଖ ବାଜିଗଲା ସେ ଶୁଣିପାରିନାହାନ୍ତି। ତେଣୁ ଦ୍ରୋଣାଚାର୍ଯ୍ୟ କହିଲେ ଯୁଧିଷ୍ଠ ମହାରାଜ କହୁଛନ୍ତି ନା ନାହିଁ, ସେଥିରେ ଆଉ କୌଣସି ମିଥ୍ୟା ନାହିଁ, ସିଏ ଅସ୍ତ୍ରତ୍ୟାଗ କରିଦେଇଛନ୍ତି। ତେଣୁ ସେହି ସମୟରେ ତାଙ୍କୁ ହତ୍ୟା କରିବା ପାଇଁ ଜନ୍ମ ହେଇଛନ୍ତି ଦୁଷ୍ଟ ଦ୍ରୋଣ, ଦୁଷ୍ଟ ଦୁର୍ଣ୍ଣ ଦୁର୍ବନଙ୍କ ପୁତ୍ର ଦ୍ରୌପଦୀଙ୍କର ଭାଇ ଯଜ୍ଞରୁ ସେ ଆସିଛନ୍ତି, ତେଣୁ ସେ ତାକୁ ହତ୍ୟା କରିଛନ୍ତି। ତେଣୁ ସେହିଭଳି ଭାବରେ ସମସ୍ତେ ବକ୍ତାଣ କେତୁର ଭୀଷ୍ମ ଦ୍ରୋଣ ସୁତପୁତ୍ର ସଦା ସବୁ ସୁତପୁତ୍ର କରୁଛନ୍ତି। କର୍ଣ୍ଣ ସେ ମଧ୍ୟ ବହୁତ ଯୁଦ୍ଧ ଯୋଦ୍ଧା ମହାଯୋଦ୍ଧା ବ୍ୟକ୍ତି ସେ ସମସ୍ତେ ସହ ଅସ୍ମାଦୀ ଅଭିଯୋଗ ମୁଖ୍ୟ ଆମର ନିଜର ସୈନ୍ୟ ଯେଉଁ ସାତ ଅକ୍ଷଣ ସୈନ୍ୟ ଅଛନ୍ତି ସେମାନେ ମଧ୍ୟ ସେଇ ଭଗବାନଙ୍କ ବିଶ୍ୱରୂପର ଯେଉଁ ମୁଖ ରହିଛନ୍ତି ଅନନ୍ତ ବାହୁ ଅନନ୍ତ ମୁଖ ସବୁ ରହିଛି ସେ ମୁଖରେ ସେ ପ୍ରବେଶ କରିଛନ୍ତି। ଗୋଟିଏ ମୁଖ ନୁହଁ ଅନନ୍ତ ମୁଖ, ଆମେ ପଢ଼ୁଛେ ଅନନ୍ତ ବାହୁ ଧରବକ୍ର ନେତ୍ର ବକ୍ର ମାନେ ମୁଖ ସବୁ ରହିଛି ଆନନ୍ଦ ରହିଛି ବା ମୁହଁ ରହିଛି ତା ଭିତରେ ସବୁ ପାଟି ଭିତରେ ସେ ପ୍ରବେଶ କରୁଛନ୍ତି। ନଷ୍ଟା କରାଣୀ ଚଦେଇ ମୁଙ୍ଗାଣୀ ଭୀଷଣ ଭୟାନକ ଧ୍ୱଂସ ସବୁ ରହିଛି ସେଥିରେ ସବୁ ବସିଯାଉଛନ୍ତି, ଚୂର୍ଣ୍ଣ ବିଚୂର୍ଣ୍ଣ ହେଇଯାଉଛନ୍ତି। ଚୂର୍ଣ୍ଣିତ ମୂର୍ଚ୍ଚ ମାଙ୍ଗେଇ ତାଙ୍କର ଉଦ୍ୟମ ମାଙ୍ଗେଇ ଗଲେ ମସ୍ତ ଭିତରେ ସବୁ ଚୂର୍ଣ୍ଣ ବିଚୂର୍ଣ୍ଣ ହେଇଯାଉଛି। ଏଇଭଳିଆ ବସୁଛନ୍ତି କିଭଳି ସେମାନେ ପ୍ରୟାସ କରୁଛନ୍ତି ତା ଦୁଇଟି ଉଦାହରଣ ଦେଉଛନ୍ତି। ନଦୀମାନେ ଏତେ ସମୁଦ୍ର ଆଡ଼କୁ ଧାଇଁକି ଧାଉଛନ୍ତି ସେଇଭଳିଆ ସମସ୍ତେ ଭଗବାନ ମୁଖକୁ ଆସି ପଶୁଛନ୍ତି, ମୁଖ ଭିତରେ ପ୍ରବେଶ କରୁଛନ୍ତି। ପୁଣି ଆଉ ଗୋଟେ ଉଦାହରଣ ଦେଉଛନ୍ତି ଯଥା ପ୍ରଦୀପ୍ତ ଜଳାନନ୍ଦ ଗଙ୍ଗା ନା ବିଶନ୍ତି ନାସାୟ ସମୃଦ ବେଗ ତଥୈବ ନାସାୟ ବିଶନ୍ତି ଲୋକ ସ୍ତବାପି ବକ୍ତ୍ରାଣି ସମୃଦ ବେଗ। ଯେମିତି ବିଶେଷ ବର୍ଷା ଦିନ ଦେଖିବା ବହୁତ ଫୋକସ୍ ହୋଇଯିବେ ବର୍ଷା ଦିନ, ତେଣୁ ଯେ ଦେଖିବା ଯେମିତି ଆଲୋକ ଯେଉଁଠି ଥିବ ସେଠି ସେ ପୋକମାନେ ସେଠି ପ୍ରବେଶ କରୁଥିବେ ସେଇଠି ତା ଭିତରେ ଯାଇକି ସେଠି ରହୁଥିବେ। ଏବଂ ଯଦି ସିଏ ଯଦି ମାନେ ଉନ୍ମୁକ୍ତ ଆଲୋକ ହେଇଥିବ ଦୀପ ହେଇଥିବ ଶିଖା ହେଇଥିବ ତାହେଲେ ସେ ମୃତ୍ୟୁବରଣ କରିବେ। ତେଣୁ ସେହିଭଳି ଭାବରେ ଭଗବାନଙ୍କ ମୁଖରେ ଯେ ବିଶ୍ୱମୁଖ ବିଶ୍ୱରୂପର ମୁଖରେ ଯଦି ପ୍ରବେଶ କରୁଛନ୍ତି ସେମାନେ ସବୁ ମୃତ୍ୟୁବରଣ କରୁଛନ୍ତି। ତେଣୁ ଏଇଠି ଏଇ ଶ୍ଳୋକରେ କହୁଛନ୍ତି ଯେ ଲେଲି ହସେ ରସ ମହାନା ସମତା ସେ ଯେଉଁ ପ୍ରବେଶ କରୁଛନ୍ତି କେମିତି ପ୍ରବେଶ କରୁଛନ୍ତି, ପ୍ରବେଶ କଲାବେଳେ କ'ଣ କରୁଛନ୍ତି ନା ଲେଲି ହସେ ଭଗବାନ କ'ଣ କରୁଛନ୍ତି ତାଙ୍କ ଜିହ୍ୱାରେ ତାକୁ ଲେହନ କରୁଛନ୍ତି ବା ଚାଟି ପକାଉଛନ୍ତି। ଯେତେ ସବୁ ଆସୁଛନ୍ତି ସବୁ ସମସ୍ତେ ମୃତ୍ୟୁବରଣ କରିଛନ୍ତି ପରେ କହିବେ ସବୁ ସମସ୍ତେ ଅର୍ଜୁନ ମାରିବା ପୂର୍ବରୁ ସମସ୍ତଙ୍କୁ ଭଗବାନ କାଳ ରୂପରେ ମାରିଛନ୍ତି ଏଇଟା କୁହାଯିବ। ତେଣୁ ସମସ୍ତେ ଲେଲି ହସେ ତାଙ୍କ ଭଗବାନ ତାଙ୍କ ଜିହ୍ୱାରେ ସବୁ ଘିନି ଆସୁଛନ୍ତି ଘିନି ଆସି ପାଟି ଭିତରୁ ନେଇଯାଉଛନ୍ତି। ଯେମିତି ବେଙ୍ଗ ଦେଖିବା ବେଙ୍ଗ ଖାଦ୍ୟ ଗ୍ରହଣ କରିବ ସେ ଛାଟିକି ରହିଯିବ ଯେତେବେଳେ ଗୋଟେ ପୋକଟେ ଆସିଗଲେ ସାଙ୍ଗେ ସାଙ୍ଗେ ତାର ଯିବ ଓଳେଇକି ଆସିବ। ସେଭଳି ଭାବରେ ଭଗବାନ ତାଙ୍କର ଲେଲି ଆସେ ତାଙ୍କ ଜୁଆରେ ସବୁ ସବୁ ବିକ୍ରି କରୁଛନ୍ତି ଲେଲି ଆସେ କୃଷ୍ଣ ମହାନାସନତା ଚାରିପଟୁ ସେ ସବୁ ନିଜକୁ ନିଜ ପାଟି ଭିତରେ ମୁକ୍ରଣ କରୁଛନ୍ତି। ଏବଂ ଲୋକାନ ସମଗ୍ରାନ ଗଗନେଇ ଜଳଗ୍ନି ସମଗ୍ର ଚାରିପଟେ ଯେତେ ଲୋକ ଅଛନ୍ତି ଯେତେ ସବୁ ତା ଭିତରକୁ ଆସୁଛନ୍ତି ତାଙ୍କ ପାଟି ଭିତରକୁ ସମସ୍ତଙ୍କୁ ତାଙ୍କ ବଦନ ଜଳଧ୍ୱି ତାଙ୍କ ବଦନ ତାଙ୍କ ମୁଖ ଜଳିକି ଜଳିଲା ଭଳିଆ ରହୁଛି ଏତେ ଉଜ୍ଜଳ ସବୁ ରହୁଛି ଜଳ ବଦନ ଜଳଧ୍ୱି ତେଜ ମୀରା ପୂର୍ଯ୍ୟ ଜଗତ ସମଗ୍ର ତେଜ ତାଙ୍କର ଯେଉଁ ରହିଛି ସେ ତେଜ ଦ୍ୱାରା ସମଗ୍ର ଜଗତ ଉଦ୍ଭାସ ଦେଉଛି। ପ୍ରଥମେ କହିଛନ୍ତି ଏଇ ଯେ ବିଶ୍ୱରୂପ ଦର୍ଶନ ବେଳେ ବିଶ୍ୱରୂପ ବର୍ଣ୍ଣନା ବେଳେ ସଞ୍ଜୟ ଧୃତରାଷ୍ଟ୍ର କହିଛନ୍ତି ଯେ କିଭଳି ଏ ତେଜ ବା କିଭଳି ଏ ଆଲୋକ ରହିଛି ନା କ'ଣ ଦିବି ସୂର୍ଯ୍ୟ ସହସ୍ରଶ ଭବେ ଯୁଗପଦ ଉତ୍ଥିତା ଯଦି ଦିବି ମାନେ ସୂର୍ଯ୍ୟ ଆଲୋକ ଯେଉଁ ରହିଛି ସୂର୍ଯ୍ୟ ସହସ୍ରଶ ହଜାର ହଜାର ସୂର୍ଯ୍ୟ ଯଦି ଏକ ସମୟରେ ପ୍ରଜ୍ୱଳିତ ହେବେ ଯେଉଁଭଳି ଭାବରେ ଆଲୋକ ହେବ ସେଭଳି ଭାବରେ ଆଲୋକ ହେଉଛି ଏ ବିଶ୍ୱରୂପରେ। ତେଣୁ ସେ କଥା କହୁଛି ତେଜ ବିରାଟ ପର୍ଯ୍ୟ ଜଗତ ସମଗ୍ର ସମଗ୍ର ଜଗତକୁ ତାଙ୍କ ତେଜ ଦ୍ୱାରା ସବୁ ଜଗତ ସବୁ ମ୍ଳାନ କରିଯାଇଛି ଏତେ ଉଜ୍ଜଳ ତେଜ ସବୁ ରହିଛି। ଏବଂ ମାସ ସ୍ତବ୍ରା ତଥପଦୀ ବିଷ୍ଣୁ ଏଇଭଳି ଭାବରେ ଯେତେବେଳେ ସେଇ ଆଲୋକ ପ୍ରଜ୍ୱଳିତ ହେଉଛି ସେତେବେଳେ ସମଗ୍ର ଜଗତ ପ୍ରତାପନ୍ତି ପ୍ରାପ୍ତ ହେଉଛନ୍ତି ବା ଭୟଭୀତ ହେଇଯାଉଛନ୍ତି, ଭୀଷଣ ସେ ଯେଉଁ ଆଲୋକରେ ସେ ଯେଉଁ ଉତ୍ତାପରେ ସେମାନେ ଦଗ୍ଧୀଭୂତ ହେଇଯାଉଛନ୍ତି ପ୍ରତାପତି ଭୀଷ୍ମ। ଏବଂ ତାପରେ ସେତେବେଳେ କୁହାଯାଉଛି ଯେ ହଁ ଏଇଠି ତେଣୁ ଅର୍ଜୁନ ମଧ୍ୟ ଭୟ କରିଯାଇଛନ୍ତି, ସମସ୍ତ ଜାଗା ଭୟ କରୁଛନ୍ତି, ଅର୍ଜୁନ ମଧ୍ୟ ଏ ରୂପକୁ ଦେଖିକି ଭୟ କରୁଛନ୍ତି। ମୁଁ ସେଇଟା ପ୍ରଥମେ କହିଛି ବଳଦେବ ବିଦ୍ୟାଶ୍ରମ ତାଙ୍କ ଭାଷାରେ କହିଛନ୍ତି ଯେ ଭଗବାନ ତାଙ୍କୁ ଦିବ୍ୟ ମନ ଦେଇଛନ୍ତି, ଏ ଦିବ୍ୟ ଚକ୍ଷୁ ଦେଇଛନ୍ତି, ଦିବ୍ୟ ମନ ଦେଇନାହାନ୍ତି। ନଦମାନ ସକେଶ ଦଶ୍ରୁମ୍ ଅନନୈବ ସୁର ଚକ୍ଷୁଷା ଦିବ୍ୟମ ଦଦାମି ଚକ୍ଷୁ ପ୍ରସମେ ଯୋଗବୈଶ୍ୱର। ଅର୍ଜୁନ ଯେତେବେଳେ କହିଲେ ମୁଁ ଆପଣଙ୍କର ଦଶମ ଅଧ୍ୟାୟରେ ଭଗବଦ୍ଗୀତା ଦଶମ ଅଧ୍ୟାୟରେ ବିଭିନ୍ନ ପ୍ରକାର ବିଭୂତି ବର୍ଣ୍ଣନା କଲେ ଭଗବାନ, ସେତେବେଳେ ସେ କହିଲେ ଏବଂ ଏଇତ ଯଥାର୍ଥ ତମାତ୍ମାନ ପରମେଶ୍ୱର ଦ୍ରଷ୍ଟୁମିଚ୍ଛା ମୋତେ ରୂପ ଐଶ୍ୱରମ ପୁରୁଷୋତ୍ତମ। ଆପଣଙ୍କ ଏଇ ଯେଉଁ ବିଷୟରେ ବର୍ଣ୍ଣନା କଲେ ସବୁ ବିଭିନ୍ନ ବିଭୂତି ବିଷୟରେ ବର୍ଣ୍ଣନା କଲେ ଏଇସବୁ ବିଭୂତିକୁ ମୁଁ ଦେଖିବା ପାଇଁ ଚାହୁଁଛି। ତେଣୁ ଭଗବାନ କହିଲେ ତମେ ନ ତୁମାନ ସକେଶ ଦ୍ରଷ୍ଟୁ ମନେ ନେଇ ବସ ଚକ୍ଷୁଷା, ନିଜର ଚକ୍ଷୁଷା ତୁମେ ମଧ୍ୟ ଏଇ ବିଶ୍ୱରୂପକୁ ଦେଖିପାରିବ ନାହିଁ। ତେଣୁ ଦିବ୍ୟମ ଦଦାମି ଚକ୍ଷୁ ପ୍ରସମେ ଯୋଗମେଶ୍ୱର, ତେଣୁ ମୁଁ ତୁମକୁ ଦିବ୍ୟ ଚକ୍ଷୁ ପ୍ରଦାନ କରୁଛି। ତେଣୁ ସେଇ କଥାବାର୍ତ୍ତାରେ ବଳଦେବ ବିଦ୍ୟାଶ୍ରମ କହୁଛନ୍ତି ଯେ ଭଗବାନ କେବଳ ଦିବ୍ୟ ଚକ୍ଷୁ ପ୍ରଦାନ କରୁଛନ୍ତି, ଦିବ୍ୟ ମନ ପ୍ରଦାନ କରିନାହାନ୍ତି। ତେଣୁ ଏଇସବୁ ରୂପ ଦେଖିକିରି ଭଗବାନଙ୍କ ଯଦିଓ ଏଇସବୁ ଦିବ୍ୟ ରୂପ କିନ୍ତୁ ଅର୍ଜୁନ ଭୟଭୀତ ହେଇଯାଉଛନ୍ତି। ତେଣୁ ସେ ବର୍ତ୍ତମାନ କହିବେ ଯେ ଆଖ୍ୟା ଇମିକୁ ଭଗବାନ ପୁତ୍ର ରୂପକୁ ନମସ୍ତେ ତୁ ଦେବ ବର ପ୍ରସିଦ୍ଧ ବିଜ୍ଞାତ ମିଛାମି ଭଗବନ୍ତ ମାଧ୍ୟମ ନହି ପ୍ରଜାନାମି ତବ ପ୍ରବୃଦ୍ଧି। ଆଖ୍ୟାୟୀ ଆପଣ ମୋତେ କୁହନ୍ତୁ ଆଖ୍ୟାୟୀ ମୁଁ ଏକ ଭଗବାନ ଉଗ୍ର ରୂପ, ଏ ଯେଉଁ ଉଗ୍ର ରୂପ ଆପଣ ଆପଣ କିଏ? ଆଖ୍ୟାୟୀ ମୁଁ ଏକ ଭଗବାନ ଉଗ୍ର ରୂପ, ନମସ୍ତେ ତୁ ଦେବ ବର ପ୍ରସିଦ୍ଧ, ମୁଁ ଆପଣଙ୍କୁ ନମସ୍କାର କରୁଛି, ଆପଣ ମୋତେ ପ୍ରସିଦ୍ଧ ମାନେ ପ୍ରସାଦ ମାନେ କ'ଣ କୃପା କରନ୍ତୁ ବା ମୋ ପ୍ରତି ତୃପ୍ତ ହୁଅନ୍ତୁ, ଆପଣ ଏଭଳି କୋପ ପ୍ରକାଶ କରନ୍ତୁ ନାହିଁ, ଆପଣ ଟିକେ ଶାନ୍ତ ହୁଅନ୍ତୁ, ନମସ୍ତେ ତୁ ଦେବ ବର, ଆପଣ ହେଉଛନ୍ତି ଦେବ ବର, ସମସ୍ତ ଦେବତାମାନଙ୍କର ଆପଣ ହେଉଛନ୍ତି ଶ୍ରେଷ୍ଠ ଦେବ ବର, ନମସ୍ତେ ତୁ ଦେବ ବର ପ୍ରସିଦ୍ଧ ବିଜ୍ଞାତ ମିଛା ଆମେ ଭଗବନ୍ତ ମାଧ୍ୟମ। ମୁଁ ଜାଣିବା ପାଇଁ ଚାହୁଁଛି ବିଜ୍ଞାତ ମିଛା ଆମେ ଭଗବନ୍ତ ଆପଣ କିଏ ମାଧ୍ୟମ, ମୁଁ ପ୍ରଥମେ ଜାଣିବା ପାଇଁ ଆପଣ କିଏ ନହିଁ ପ୍ରଦାନ ଆମେ ତେବେ ପ୍ରବୃତ୍ତି, ଆପଣଙ୍କର ପ୍ରବୃତ୍ତି ପ୍ରଥମେ କିଛି ବୁଝିପାରୁନି ପ୍ରଦାନ ଆମେ ପୃଥିବୀ ବୁଝିପାରୁନି ଆପଣ ପ୍ରକୃତ କିଏ। ଯଦିଓ ସେଇ ଭଗବାନ କୃଷ୍ଣ ସେ ତାଙ୍କୁ ପ୍ରାର୍ଥନା କରୁଛନ୍ତି ଏବଂ ସେ ପ୍ରାର୍ଥନାରେ ଭଗବାନ ତାଙ୍କୁ ଦିବ୍ୟ ରୂପ ଏଇ ବିଶ୍ୱରୂପ ଦେଖାଉଛନ୍ତି, କିନ୍ତୁ ତଥାପି ସେ ଯେଉଁ ବିଶ୍ୱରୂପରେ ଏଭଳି ଭୟଭୀତ ହେଇଯାଇଛନ୍ତି ତା ପୂର୍ବରୁ ବହୁତ ଥର କହିବେ, ସେ ସମସ୍ତ ଲୋକ ଭୟଭୀତ ହେଇଯାଉଛନ୍ତି, ମୁଁ ମଧ୍ୟ ଭୟଭୀତ ହେଉଛି, ସମସ୍ତେ ଭୟଭୀତ ହେଉଛନ୍ତି, ଏଇଭଳି ଭାବରେ ବହୁତ ସମସ୍ତେ ଖାଲି ଭୟଭୀତ ହେଉଛନ୍ତି ଏ କଥା କହୁଛନ୍ତି। ତେଣୁ ଭୟରେ ଆଉ ପରଶ୍ରବ ପୁଣି ଏଗାରଟି ଶ୍ଳୋକ ଯଦି ବର୍ଣ୍ଣନା କରାଯିବ ସେତେବେଳେ ସେ କହିବେ ତାଙ୍କୁ ସବୁ ନମସ୍କାର କରିବେ, ତାଙ୍କୁ କେମିତି ପ୍ରସନ୍ନ କରିବେ, କେମିତି ସେ ଶାନ୍ତ ହେବେ, ଶାନ୍ତ ହେଲେ ଇଏ ମଧ୍ୟ ଆନନ୍ଦ ପ୍ରାପ୍ତ ହେବେ, ଏ ଭୟଭୀତ ହେଇଯାଉଛନ୍ତି ନା। ତେଣୁ ସେ ପଚାରୁଛନ୍ତି ଆଖ୍ୟାୟ ଭଗବାନ ଉଗ୍ର ରୂପ, ଏଇ ରୂପ ଦେଖିକି ସେ ଭୁଲି ଯାଉଛନ୍ତି, ସେ ହିଁ କୃଷ୍ଣ ବୋଲି ଭୁଲି ଯାଉଛନ୍ତି। ତେଣୁ ସେ ପ୍ରଶ୍ନ ଆପଣ କିଏ ପ୍ରକୃତ କିଏ କ'ଣ ଆଖ୍ୟାୟ ଭଗବାନ ଉଗ୍ର ରୂପ, ଏ ଉଗ୍ର ରୂପ ଆପଣ କିଏ ପ୍ରକୃତରେ, ନମସ୍ତେ ତୁ ଦେବ ବର ପ୍ରସିଦ୍ଧ, ମୁଁ ଆପଣ ନମସ୍କାର କରୁଛି, ଆପଣ ମୋତେ ପ୍ରସନ୍ନ ହୁଅନ୍ତୁ, ଆପଣ ମୋତେ କୃପା କରନ୍ତୁ, ଆପଣ ଏଇ ଯେଉଁ ଭୟଙ୍କର ରୂପ ରହିଛି କ୍ରୋଧ ରୂପକ ରୂପ ରହିଛି ଏଇଠି ଶାନ୍ତ କରନ୍ତୁ। ବିଜ୍ଞାତ ମିଛା ଆମେ ଭଗବନ୍ତ ମାଧ୍ୟମ, ମୁଁ ଜାଣିବା ପାଇଁ ଚାହୁଁଛି ପ୍ରକୃତରେ ଆପଣ କିଏ, ନହିଁ ପ୍ରଦାନ ଆମେ ତବ ଆପଣ ଏ ପ୍ରଭୃତି ଆପଣ ଏଇ ଯେଉଁ କାହିଁକି ଏସବୁ କରୁଛନ୍ତି ମୁଁ କିଛି ବୁଝିପାରୁନି, ନହିଁ ପ୍ରଦାନ ଆମେ। ତେଣୁ ଭଗବାନ କହିବେ ବତିଶ ଶ୍ଳୋକରେ ଭଗବାନ କହିବେ କାଳସ୍ମି ଲୋକ ପ୍ରବୃଦ୍ଧ ଲୋକାଂଶ ମହାପୁଣ୍ୟ ପ୍ରବୃଦ୍ଧ ରୀତେ ଭବିଷ୍ୟନ୍ତି ସର୍ବେ ଯେ ଯୋଦ୍ଧା। ତେଣୁ ଭଗବାନ କହିବେ କାଳସ୍ମି ମୁଁ ହେଉଛି କାଳ, ଦଶମ ଅଧ୍ୟାୟରେ ଭଗବାନ କହିଛନ୍ତି ସେଇଟା ଅହମେବ କାଳ ଭାତାହମ ବିଶୁଦ୍ଧ ମୁଖମ କାଳ ଜୟ ସୁଗନ୍ତା ଶ୍ରୀକୃଷ୍ଣ ରାମ କାଳ ଏଇ ଭୌତିକ ଜଗତରେ ଏ କାଳଟି ରହୁଛି। କାଳ ସାଧାରଣତଃ କହିଲେ ଆମେ ବୁଝେ ତିନୋଟି ତିନିଟି କାଳ ରହିଛି, ବର୍ତ୍ତମାନ କାଳ, ଅତୀତ କାଳ, ଭବିଷ୍ୟତ କାଳ। past tense, present tense, future tense. ତିନୋଟି କାଳ ରହିଛି। ତେଣୁ ଏଇ ଯେଉଁ କାଳ କାଳ ହେଉଛି ଏ ଭୌତିକ ଜଗତରେ ଏଇ କାଳଟି ରହିଛି, କିନ୍ତୁ ଚିତ୍ ଜଗତରେ ଏଭଳି କାଳ ନାହିଁ। ସେଠି ଯେଉଁ କାଳ ହେଉଛି ନିତ୍ୟ ବର୍ତ୍ତମାନ କାଳ, ତାର ଫ୍ୟୁଚର ଟେନ୍ସ ନାହିଁ କି ପାଷ୍ଟ ଟେନ୍ସ ନାହିଁ, ଏଇଟାକୁ ଆମେ ବୁଝିପାରିବା ନାହିଁ। ଆମେ ଯେହେତୁ ରିଲେଟିଭ୍ ୱାର୍ଲଡ ରହିଛେ, ଦ୍ୱନ୍ଦ୍ୱମୟ ଜଗତ ରହିଛେ, ଆମେ ଏ ଯେଉଁ ନିର୍ଦ୍ଦୟ ମାନେ କ'ଣ ଅଦ୍ୱୟ ତତ୍ତ୍ୱ ବିଷୟରେ ଆମେ ଭଲ ଭାବେ ବୁଝିପାରିବା ନାହିଁ। ତେଣୁ କେମିତି ସବୁବେଳେ ବର୍ତ୍ତମାନ କାଳ ସେଠି ଆମେ ବୁଝିପାରିବା ନାହିଁ, କିନ୍ତୁ ସେଠି ସବୁବେଳେ ବର୍ତ୍ତମାନ କାଳ ସେଠି ପାଷ୍ଟ ଟେନ୍ସ ନାହିଁ କି ଫ୍ୟୁଚର ଟେନ୍ସ ନାହିଁ, ସବୁବେଳେ ପ୍ରେଜେଣ୍ଟ ଟେନ୍ସ, ସବୁବେଳେ ବର୍ତ୍ତମାନ ବ୍ରହ୍ମ ସଂହିତାରେ ସେଟା କହେ ଯାହାକି ନ ବର୍ତ୍ତମାନ କାଳ ସବୁବେଳେ ସେଠି ରହୁଛି। ତେଣୁ ଏଇ ଭୌତିକ ଜଗତ ଯେତେବେଳେ ଭୌତିକ ଜଗତରେ ଭଗବାନ କାଳ ରୂପରେ ଯେତେବେଳେ ଆବିର୍ଭାବ ହୁଅନ୍ତି ସେତେବେଳେ ତିନି ପ୍ରକାର କାଳରେ ପରିଣତ ହୁଅନ୍ତି, ଗୋଟେ ଅତୀତ କାଳ, ଗୋଟେ ବର୍ତ୍ତମାନ କାଳ, ଗୋଟେ ଭବିଷ୍ୟତ କାଳ। ଭାଗବତ ବର୍ଣ୍ଣନା କରାଯାଇଛି ସେସବୁ। ତେଣୁ ଏଇ ଯେଉଁ କାଳ ଭଗବାନ କହୁଛନ୍ତି କାଳସ୍ମୀ ଲୋକକ୍ଷୟ କରୁଛ, ବର୍ତ୍ତମାନ ଏଇଠି ବର୍ତ୍ତମାନ କାଳରେ ମୁଁ ବର୍ତ୍ତମାନ ଆସିଛି, କାଳରେ ସମସ୍ତେ ଲୋକକ୍ଷୟ କରୁଛି। ଭଗବାନ କହୁଛନ୍ତି ନା ଭଗବତ ଚତୁର୍ଥ ଅଧ୍ୟାୟରେ ବର୍ତ୍ତମାନ ଆସିବ ଅଗଷ୍ଟ 9-10 ପାଳନ କରିବା ଭଗବାନଙ୍କର ଜନ୍ମାଷ୍ଟମୀ, ଭଗବାନଙ୍କର ଆବିର୍ଭାବ, ଭଗବାନଙ୍କର ଜନ୍ମ ଏବଂ କର୍ମ ଏ ଦୁଇଟି ହେଉଛି ବହୁତ ଗୁରୁତ୍ୱପୂର୍ଣ୍ଣ। ଭଗବାନଙ୍କର ଜନ୍ମ କାହିଁକି ଜନ୍ମ ନେଉଛନ୍ତି, ଅଜୋଷଣ ଆତ୍ମା ଭଗବାନ ହେଉଛନ୍ତି ଅଜ, ତାଙ୍କର ଜନ୍ମ ନାହିଁ, ପୁଣି ସେ କାହିଁକି ଜନ୍ମ ନେଉଛନ୍ତି। ଭୂତାନାମ ଈଶ୍ୱର ବିଷାନ, ସମସ୍ତ ଜୀବମାନଙ୍କର ସେ ହେଉଛନ୍ତି ନିୟନ୍ତ୍ରଣକାରୀ ଈଶ୍ୱର, ଭୂତାନାମ ଈଶ୍ୱର ବିଷାନ। ତାପରେ କ'ଣ ପ୍ରକୃତି ଅଧିଷ୍ଠାୟ ସମ୍ଭବାମୀ ଆତ୍ମାୟ, ନିଜର ପ୍ରକୃତି ବା ଅନ୍ତରଙ୍ଗା ପ୍ରକୃତି ସାହାଯ୍ୟରେ ଭଗବାନ ଏଇ ଭୌତିକ ଜଗତରେ ଜନ୍ମଗ୍ରହଣ କରନ୍ତି, ଆମେ ଜନ୍ମାଷ୍ଟମୀ ପାଳନ କରିବା। ତେଣୁ ଇଏ ଭଗବାନଙ୍କର ଯେଉଁ ଜନ୍ମ ହେଉଛି, ପୁଣି ବିଭିନ୍ନ ପ୍ରକାର ଯେଉଁ କର୍ମ କରୁଛନ୍ତି, ଇଏ ହେଉଛି ଦିବ୍ୟ ଜନ୍ମ କର୍ମ, ତେଣୁ ଦିବ୍ୟ। ତେଣୁ ସେ ଯେଉଁ କାର୍ଯ୍ୟ ସବୁ କରୁଛନ୍ତି, ବିଶେଷ ଭାବରେ ତିନିଟି ମୁଖ୍ୟ କାର୍ଯ୍ୟ କରୁଛନ୍ତି। ଗୋଟେ ହେଉଛି କ'ଣ ନା ପରିତ୍ରାଣ ଆୟ ସାଧୁନା, ସାଧୁମାନେ ଯେଉଁମାନେ ଭଗବାନ ଭକ୍ତ ସେମାନେ ଭଗବାନଙ୍କର ଏଇ ଲୀଳା କଥାରେ, ଲୀଳା କଥା ରସବୀଣ ଭଗବାନଙ୍କର ଏଇ ଲୀଳା କଥାରେ ସେମାନେ ଆନନ୍ଦିତ ହୁଅନ୍ତି, ସେମାନେ ପରିତ୍ରାଣ ହୁଅନ୍ତି, ଭଗବାନ କଥାରେ ସେମାନେ ଆନନ୍ଦ ପ୍ରାପ୍ତ ହୁଅନ୍ତି। ଯେମିତି ଉଦାହରଣ ସ୍ୱରୂପ ଯେମିତି ଆମେ ଆମକୁ ଭୋକ ଲାଗୁଛି, କ୍ଷୀଧ ଲାଗୁଛି, ଆମେ ଖାଦ୍ୟ ଗ୍ରହଣ କରୁଛେ, ଖାଦ୍ୟ ଗ୍ରହଣ କଲେ ଆମର ଯେଉଁ କ୍ଷୁଦାଟା ଶାନ୍ତି ହେଇଯାଉଛି, ଶାନ୍ତ ହେଉଛି, କ୍ଷୁଦା ରହୁଛି। ତେଣୁ ସେଇଭଳି ଭାବରେ ଏଇଟା ହେଉଛି ମ୍ୟାଟେରିଆଲ ହଙ୍ଗର, ସେଇଭଳି ଭାବରେ ଆମର ସ୍ପିରିଚୁଆଲ ହଙ୍ଗର ରହିଛି, ପରମାର୍ଥିକ ଏଇଟା ଭୌତିକ କ୍ଷୁଦା ରହିଛି, ପରମାର୍ଥିକ କ୍ଷୁଦା ମଧ୍ୟ ରହିଛି। ସେ ପରମାର୍ଥିକ କ୍ଷୁଦାଟା ଆମେ ଜାଣିପାରୁନି, ପରମାର୍ଥ ଯେହେତୁ ଆମର ଆମର ଯେଉଁ କନସିୟସନେସ୍ ବା ଯେଉଁ ଆମର ଚେତନା ଯେ ଆବୃତ ହେଇକି ରହିଛି, ଏ ଭୌତିକ ଜାଗା ତା ତ୍ରିଗୁଣ ଭିତରେ ଆବୃତ ହେଇକି ରହିଛି, ସେଥିପାଇଁ ଆମର ଯେଉଁ ପରମାର୍ଥିକ ଆବଶ୍ୟକତା ବା ଆମର ଆତ୍ମାର ଆବଶ୍ୟକତା ସମ୍ବନ୍ଧରେ ଆମେ କିଛି ଜାଣିପାରୁନୁ। କିନ୍ତୁ ଯେଉଁମାନେ ଏଇ ଧାରାକୁ ଆସୁଛନ୍ତି, ଭଗବତ ଚେତନା ଧାରାକୁ ଆସୁଛନ୍ତି, ସେମାନେ ଏଇ ଯେଉଁ ଆମର ପୂର୍ବରୁ ଆଳତି ହେଉଥିଲା, ସନ୍ଧ୍ୟା ଆଳତି ହେଉଥିଲା, ଭଗବାନଙ୍କର କୀର୍ତ୍ତନ ଚାଲୁଥିଲା, ନାମ କୀର୍ତ୍ତନ ହେଉଥିଲା, ଭଗବାନଙ୍କର ନାମ ରୂପ ଗୁଣ ଲୀଳା ଏଥିରେ କୀର୍ତ୍ତନ ହେଉଥିଲା, ଭକ୍ତମାନେ ସବୁ ନୃତ୍ୟ କରୁଥିଲେ, ଇଏ ତାଙ୍କର ଯେଉଁ ସ୍ପିରିଚୁଆଲ ହଙ୍ଗର ରହିଛି, ଯେଉଁ ପରମାର୍ଥିକ କ୍ଷୁଧା ରହିଛି, ସେ କ୍ଷୁଧାଟି ସେଟା ପୂରଣ ହୋଇଯାଉଛି। ଭାଗବତ ମନା କରାଯାଇଛି ଯେ ଯେଭଳି ଆମେ ଭକ୍ତି ପରେଶାନ ବିରକ୍ତି ଆମେ ପ୍ରପଦ୍ୟମାନ ପୁଷ୍ଟି ପୁଷ୍ଟି କ୍ଷୀର ପାଳିଆ ଅନୁଭାସମ, ଆମେ ଯେତେବେଳେ ଖାଦ୍ୟ ଖାଉଛେ ତିନୋଟି ଜିନିଷ ହେଉଛି ଏକ ସମୟରେ ହେଉଛି, ପ୍ରପଦ୍ୟମାନ ସେ ଯଥାସ୍ମଦ ଯେତେବେଳେ ଆମେ ଖାଦ୍ୟ ଗ୍ରହଣ କରୁଛେ ସେତେବେଳେ ତିନୋଟି ଜିନିଷ ହେଉଛି ଏକ ସମୟରେ, କ'ଣ କ'ଣ ନା ତୃଷ୍ଟି, ତୃଷ୍ଣ ମାନେ ତାର ଟେଷ୍ଟ ଯେଉଁଟା କୁହାଉଛି ଟେଷ୍ଟ ତୃଷ୍ଟି, ପୁଷ୍ଟି ଆମର ନରିସମେଣ୍ଟ ଶରୀର ଯେଉଁ ଆବଶ୍ୟକତା ଅଛି ସେଇଟା ପୂରଣ ହେଉଛି, ଏବଂ କ୍ଷୀଦପାୟ ଯେଉଁ ଆମର କ୍ଷୁଧା ରହୁଛି ବା ଭୋକ ରହୁଛି ସେ ଭୋକଟି ମଧ୍ୟ ଚାଲିଯାଉଛି, କ୍ଷୁଧା ପୂର୍ଣ୍ଣ ହେଇଯାଉଛି ପୂରଣ ହେଇଯାଉଛି, ଏ ତିନୋଟି ଜିନିଷ ଏକ୍ସେମ୍ ରହୁଛି। ସେହିଭଳି ଭାବରେ ବହୁତ ମାନେ ଭଗବାନଙ୍କ ସମ୍ବନ୍ଧରେ ଯେଉଁମାନେ ଭଗବାନଙ୍କର ଆଗକୁ ଆଗଉଛନ୍ତି, ଭଗବାନଙ୍କ ସମ୍ବନ୍ଧରେ ଭକ୍ତି କରୁଛନ୍ତି, ଭଗବାନଙ୍କ ସମ୍ବନ୍ଧୀୟ ବିଭିନ୍ନ ପ୍ରକାର ସେବାରେ ନିଯୁକ୍ତ ରହୁଛନ୍ତି, ତାଙ୍କର ମଧ୍ୟ ସେଭଳିଆ ତିନୋଟି ଜିନିଷ ପୂରଣ ହେଇଯାଉଛି। ତାଙ୍କର ମଧ୍ୟ ସ୍ପିରିଚୁଆଲ ଅଙ୍ଗର ରହିଛି, ସେ ସ୍ପିରିଚୁଆଲ ଅଙ୍ଗଟା ମଧ୍ୟ ଯୁକ୍ତ ହେଉଛି ହେଉଛି ଭକ୍ତି ପରିଶ୍ରାନୁଭବ। ଯେତିକି ଭଗବାନଙ୍କର ସେ ଭକ୍ତି କରୁଥିବେ ସେହି ଅନୁସାରେ ସେ ଅନୁଭବ କରୁଥିବେ, ଭଗବାନଙ୍କର ଅନୁଭବ ହେଉ ଭଗବତ ଅନୁଭୂତି ଆସିବ ସେତିକି ପରିମାଣ, ଏବଂ ବିରକ୍ତି ଅନ୍ୟତ୍ର ଚେଷ୍ଟିକ। ଆମେ କେମିତି ଜାଣିବା ଜଣେ ଭକ୍ତି ମାର୍ଗରେ ଅଗ୍ରସର ହେଉଛନ୍ତି, ତାଙ୍କର ସ୍ପିରିଚୁଆଲ ହଙ୍ଗର ଯେଉଁ ରହିଛି, ତାଙ୍କର ପରମାର୍ଥିକ କ୍ଷୁଧା କେମିତି ପୂର୍ଣ୍ଣ ହେଉଛି, ବା ତାଙ୍କର ପରମାର୍ଥିକ କ୍ଷୁଧା ଯେଉଁ ରହିଛି ସେ କେମିତି ମେଣ୍ଟି ଯାଉଛି ନା ବିରକ୍ତି ଅନ୍ୟତ୍ର ଚେଷ୍ଟିକ। ଯେଉଁ ଭୌତିକ ଜଗତ ପ୍ରତି ଯେଉଁ ଆସକ୍ତି ରହିଛି ସେ ଆସକ୍ତିରୁ ସେମାନେ ବିରକ୍ତ ହେବେ, ଏଇଟା ହେଉଛି ଟେଷ୍ଟ, ଇଏ ହେଉଛି ପରୀକ୍ଷା। ଆମେ କେତେ ସ୍ପିରିଚୁଆଲ ଲାଇନ୍ରେ ବା ପରମାର୍ଥୀ ମାର୍ଗରେ କେତେ ଅଗ୍ରସର ହେଇଛେ ଏଇଟା ହେଉଛି ଆମେ ନିଜେ ସେଇଟା ଜାଣିବା, ଟେଷ୍ଟ କରିବା, ଏଇଟା ନିଜେ ମାପିପାରିବା କେତେ ଆମର ଭଗବାନ ପ୍ରତି ପ୍ରେମ ରହୁଛି ବା ଭକ୍ତି ରହୁଛି, କେତେ ଆମେ ଭକ୍ତି ଅନୁଭବ କରୁଛେ, ପରିଶ୍ରାନୁଭବ ଭଗବାନଙ୍କର ଅନୁଭୂତି ଭଗବତ ଅନୁଭୂତି କେତେ ଆମର ହେଉଛି, ଏବଂ ବିରକ୍ତି ଅନ୍ୟତ୍ର ଚେଷ୍ଟିକ। ଅନ୍ୟତ୍ର ଯେଉଁ ଭୌତିକ ଆସକ୍ତି ଯେଉଁ ରହିଛି ଏ ଭୌତିକ ଆସକ୍ତିରୁ ଆମର ବିରକ୍ତି ଆସୁଛି କି ନାହିଁ, ଏ ପ୍ରକାର ଏ ତିନୋଟି ଜିନିଷ ଏକ ସମୟ ରହୁଛି। ତେଣୁ ସେଭଳିଆ ଭଗବାନ ଯେତେବେଳେ ପରିତ୍ରାଣାୟ ସାଧୁନା, ସାଧୁ ଯେଉଁମାନେ ଭଗବାନଙ୍କର ଭକ୍ତି ଆଚରଣ କରୁଛନ୍ତି ସେମାନେ ସେଭଳି ଭାବରେ ଆନନ୍ଦ ପ୍ରାପ୍ତ ହେଉଛନ୍ତି, ଜୟ ଆତ୍ମା ସୁପ୍ରସିଦ୍ଧ। ଆମେ ଖାଲି ଭୌତିକ ଆବଶ୍ୟକତା ପୂରଣ କରିବାଟା ଜାଣିଛେ, କିନ୍ତୁ ସ୍ପିରିଚୁଆଲ ଆବଶ୍ୟକତା ପୂରଣ କରିବାଟା ଆମେ ଜାଣିନେ। ତେଣୁ ସେଇ ସ୍ପିରିଚୁଆଲ ଆବଶ୍ୟକତା ବା ପରମାର୍ଥିକ ଆମର ଆବଶ୍ୟକତା ଯେଉଁ ରହିଛି ସେ ପୂରଣ ହେଉଛି ଭଗବାନଙ୍କର ଏଇ ଜନ୍ମ କର୍ମ ଦ୍ୱାରା, ଭଗବାନଙ୍କର ଯେଉଁ ସବୁ ଗୁଣ ରହିଛି ବା ଭଗବାନଙ୍କର ଯେଉଁ ଲୀଳା ରହିଛି ବା ଭଗବାନଙ୍କର ଯେଉଁ ଶକ୍ତି ରହିଛି ଏ ବିଷୟରେ ଭଗବାନଙ୍କର ଜ୍ଞାନ ପ୍ରଦାନ କରୁଛନ୍ତି, ଆମେ ଯେତେବେଳେ ସେଇଟା ଆଲୋଚନା କରୁଛେ ଏସବୁ ଆମେ ସେ ଜ୍ଞାନ ପ୍ରାପ୍ତ ହେଇକରି ଆମର ଯେଉଁ ସ୍ପିରିଚୁଆଲ ହଙ୍ଗର ରହିଛି, ଯେଉଁ ପରମାର୍ଥିକ କ୍ଷୁଧା ରହିଛି, ସେ କ୍ଷୁଧା ମଧ୍ୟ ଜୟ ଆତ୍ମା ସୁପ୍ରସିଦ୍ଧ ଆତ୍ମାର ଆନନ୍ଦ ପ୍ରାପ୍ତ ହେଉଛି। ଯେମିତି ଆମେ ଖାଇଲେ ଆନନ୍ଦ ପ୍ରାପ୍ତ ହେଉଛେ ସେଭଳି ଭାବରେ ଭଗବାନଙ୍କ ସମ୍ବନ୍ଧୀୟ କଥା ଶୁଣିଲେ, ଭଗବାନଙ୍କର କୀର୍ତ୍ତନ କଲେ, ଭଗବାନଙ୍କ ସ୍ମରଣ କଲେ, ଭଗବାନଙ୍କ ଲୀଳା ରାମ ନାମ ରୂପ ଗୁଣ ଲୀଳା ଇତ୍ୟାଦି, ତେଣୁ ସେଇ ଜିନିଷ ଯେଭଳି ଭାବରେ ଆମର ଆତ୍ମା ପ୍ରସିଦ୍ଧି ବା ଆତ୍ମାର ଆନନ୍ଦ ବିରାମ ହେଉଛି। ତେଣୁ ପରିତ୍ରାଣ ଭଗବାନ ତ ସେଥିପାଇଁ ଆସନ୍ତି, ଦୁଇଟି ତିନୋଟି କାରଣ ହେଉଛି, ଗୋଟେ ହେଉଛି ପରିତ୍ରାଣାୟ ସାଧୁନା ବିନାଶାୟ ଚ ଦୁଷ୍କୃତା, ଯେଉଁମାନେ ଭଗବାନଙ୍କ ଚରଣରେ ଯାଉନାହାନ୍ତି ଚାରି ପ୍ରକାର ଦୁଷ୍କୃତ ଅଛନ୍ତି ସପ୍ତ ମଧ୍ୟରେ ଭଗବାନ କହିଛନ୍ତି, ନମାମ ଦୁଷ୍କୃତି ମୂଢ଼ାନ୍ତେ ନରାଧ ମାୟାପନ୍ତ ଜ୍ଞାନ ମହାସୁରମ ଭଗବାସୁଦା, ଚାରି ପ୍ରକାର ବ୍ୟକ୍ତି ରହିଛନ୍ତି ଦୁଷ୍କୃତି ନ ଦୁଷ୍କୃତି କହିଲେ ତାଙ୍କର କୌଣସି ପୁଣ୍ୟ କଟେ, କୃତି ଅର୍ଥ ହେଉଛି ତୃତୀୟ ଅର୍ଥ ହେଉଛି ଜ୍ଞାନ, ତୃତୀୟ ଅର୍ଥ ହେଉଛି ଜ୍ଞାନ ବିବେକ ବା ଜ୍ଞାନ, କିନ୍ତୁ ସେ ଜ୍ଞାନଟା ଯେତେବେଳେ ଅସତ୍ ବ୍ୟବହାର ହେଉଛି ସେଇଟା ଦୁଷ୍କୃତି ବୋଲି କୁହାଯାଉଛି। ତେଣୁ ଜଣେ ଚୋରି କରୁଛି, ଡକାୟତ କରୁଛି, ବ୍ୟାଙ୍କ ଡକାୟତ କରୁଛି, କୋଟି କୋଟି ଟଙ୍କା ବା ଲକ୍ଷ ଲକ୍ଷ ଟଙ୍କା ନେଇଯାଉଛି, ତାର ସେତିକି ଜ୍ଞାନ ଅଛି ବୋଲି ଚୋରି କରୁଛି ନା, ଆମେ କ'ଣ ଯାଇକି ନେଇସାରିବା ଟଙ୍କା, ତାର ସେତିକି ଜ୍ଞାନ ଅଛି, କେମିତି କେଉଁଭଳି ଭାବରେ ସେ ଚୋରି କରିବା ଟଙ୍କାଟା, ଜ୍ଞାନଟା ରହିଛି, ସେ ଜ୍ଞାନଟାକୁ ସେଇଟା ଅସତ୍ ବ୍ୟବହାର କରୁଛି ଦୁଷ୍କୃତିହୀନ। ବିଶେଷ ଭାବରେ ଦୁଷ୍କୃତିର ଅର୍ଥ ହେଉଛି ଯେଉଁମାନେ ବିଭିନ୍ନ ପ୍ରକାର ପାପ କାର୍ଯ୍ୟ ଲିପ୍ତ ରହୁଛନ୍ତି। ତେଣୁ ଏ ଚାରି ପ୍ରକାର ପାପୀ ବ୍ୟକ୍ତି ଅଛନ୍ତି, ନମାମ ଦୁଷ୍କୃତିହୀନ ମୂଢ଼ା, ପ୍ରଥମ ବ୍ୟକ୍ତି ଅଛନ୍ତି ମୂଢ଼ା ମୂର୍ଖ ବ୍ୟକ୍ତି, ଯେଉଁମାନେ ସେମାନେ ମଧ୍ୟ ପାପୀ ବ୍ୟକ୍ତି ଦୁଷ୍କୃତିହୀନ, କାରଣ କ'ଣ ସ୍ୱୀକୃତି ନେଇ ଯେଉଁଥିପାଇଁ ସେମାନେ ଜ୍ଞାନ ପ୍ରାପ୍ତ ହୋଇପାରିଥାନ୍ତି ମୂର୍ଖ ବ୍ୟକ୍ତି, ଏବଂ ନରାଧମ ଚାରି ଲକ୍ଷ ପ୍ରକାର ଜୀବ ଅଛନ୍ତି ମନୁଷ୍ୟ, ଚାରି ଲକ୍ଷ ଜୀବ ନୁହଁ 84 ଲକ୍ଷ ପ୍ରକାର ଜୀବ ଅଛନ୍ତି, ତାଦେହରେ ମନୁଷ୍ୟ ହେଉଛନ୍ତି 4 ଲକ୍ଷ ପ୍ରକାର, ଚତୁର୍ଲକ୍ଷାଣୀ ମାନବ 4 ଲକ୍ଷ ପ୍ରକାର ମାନବ। ଆମର ଯେଉଁ ଚେତନା ଯେଉଁ ରହିଛି ଚେତନାର ତାରତମ୍ୟ ନେଇକିରି 4 ଲକ୍ଷ ପ୍ରକାର ମାନବ ଅଛନ୍ତି, ତେବେ ଏଇ 400,000 ପ୍ରକାର ମାନବ ଅଛନ୍ତି ଯେଉଁମାନେ ଅଧମ ଶ୍ରେଣୀର, ସେମାନେ ମଧ୍ୟ ଦୁଷ୍କୃତି ବା ପାପ ବ୍ୟକ୍ତି। ଏବଂ ଆଉ କେତେଜଣ ଅଛନ୍ତି ଆମର ଯେଉଁମାନେ ବୁଦ୍ଧିମାନ ବ୍ୟକ୍ତି, ସେମାନେ କ'ଣ ପାପି ନା? ସେମାନେ ମଧ୍ୟ ପାପି। ତାଙ୍କର ଜ୍ଞାନଟା ମାୟା ଅପରୂପ ଜ୍ଞାନ। ତାଙ୍କର ଜ୍ଞାନଟା ମାୟା କହିଲେ ଯେଉଁ ସତ୍ୟରଜତମ ତ୍ରିଗୁଣ ଭିତରେ ତ୍ରିଗୁଣ ଦ୍ୱାରା ସେ ତାଙ୍କର ଜ୍ଞାନଟା ଅପହରଣ ହେଇଯାଇଛି, ପ୍ରକୃତ ଜ୍ଞାନଟା ତାଙ୍କର ନାହିଁ। ଯଦିଓ ବୈଜ୍ଞାନିକ ମାନେ ବହୁତ ଜ୍ଞାନ ରହିଛି ଅଛି, କିନ୍ତୁ ଯେଉଁମାନେ ତ୍ରିଗୁଣ ଭିତରେ ବୈଠେଇକି ରହୁଛନ୍ତି ସେମାନେ ଭଗବାନଙ୍କୁ ଗ୍ରହଣ କରୁନାହାନ୍ତି। ଏବଂ ଅସୁରଂ ଭାବ ମାସୁଦା, ଯେଉଁମାନେ ଅସୁର ସ୍ୱଭାବ ସମ୍ପନ୍ନ ବ୍ୟକ୍ତି, ଭଗବତର ସ୍ୱର ସଂଧ୍ୟାରେ ଭଗବାନ ବିସ୍ତାର ଭାବରେ ଅସୁର ସ୍ୱଭାବ ସମ୍ପର୍କରେ ବର୍ଣ୍ଣନା କରିଛନ୍ତି। ଅସୁର ସ୍ୱଭାବର ମୁଖ୍ୟ ଲକ୍ଷଣ କ'ଣ ନା? ସେ ଭଗବାନ ବୋଲି ମାନିବେନି, ନିଜକୁ ଭଗବାନ ବୋଲି ପ୍ରତିଷ୍ଠା କରିବେ। ଈଶ୍ୱର ହମ୍, ଅମ୍ଭୋଗୀ, ସିଦ୍ଧହମ୍, ବଳବାନ, ସ୍ତୁତି, ଭଗବାନଙ୍କୁ ନିଜେ ଭଗବାନଙ୍କୁ କେବେ ଗ୍ରହଣ କରିବେ? ଭଗବାନ କିଏ ନାହାନ୍ତି? ଅସତ୍ୟଙ୍ଗ ପ୍ରତିଷ୍ଠାନ୍ତେ ଜଗତ ଆହୁର ଅନିଶ୍ୱରମ, କୌଣସି ଈଶ୍ୱର ନାହାନ୍ତି, କୌଣସି ଭଗବାନ କିଏ ନାହାନ୍ତି? ଏ ଅସତ୍ୟ ମନୁମନ ହେଇଯାଉଛି ସବୁ, କିନ୍ତୁ ନିଜେ ହେଉଛନ୍ତି ଈଶ୍ୱର। ଈଶ୍ୱର ହମ୍, ଅମ୍ଭୋଗୀ, ସିଦ୍ଧହମ୍, ବଳବାନ, ସ୍ତୁତି, ମୁଁ ହେଉଛି ଈଶ୍ୱର, ମୁଁ ହେଉଛି ଭଗବାନ, ମୋର ମୁଁ ଶକ୍ତି ରହିଛି, ମୁଁ ସମସ୍ତଙ୍କୁ ନିୟନ୍ତ୍ରଣ କରିବି, ମୁଁ ସୁଖୀ ହେବି, ମୁଁ ବଳବା, ଏଇସବୁ ଧ୍ୟାନ, ଇଏ ହେଉଛି ଅସୁର ସ୍ୱଭାବ ସମ୍ପନ୍ନ ମୁଖ୍ୟ ଲକ୍ଷଣ ହେଉଛି। ଭଗବତର ସ୍ୱର ସଂଧ୍ୟାରେ 24 ଶ୍ଳୋକରେ 3 ଶ୍ଳୋକରେ ଦୈବୀ ଗୁଣ ବିଷୟ ବର୍ଣ୍ଣନା କରାଯାଇଛି, ଆଉ 21 ଶ୍ଳୋକରେ ବିଶେଷ ଭାବରେ ଅସୁରମାନ ବିଷୟ ବର୍ଣ୍ଣନା କରାଯାଇଛି। ତେଣୁ ଏଇ ଯେଉଁ ଦୁଷ୍କୃତି ନା ସବୁ ବ୍ୟକ୍ତି ଅଛନ୍ତି, ଅସୁର ସ୍ୱଭାବ ସମ୍ପନ୍ନ ବ୍ୟକ୍ତି, ସେମାନଙ୍କୁ ଭଗବାନ ବିନାଶ କରନ୍ତି। କିନ୍ତୁ ବିନାଶ କରିବାଟା ଅର୍ଥ ନୁହଁ ଯେ ଭଗବାନ ତାଙ୍କ ବିରୁଦ୍ଧରେ କାର୍ଯ୍ୟ କରୁଛନ୍ତି, ତାଙ୍କୁ ବିନାଶ କରିବା ଦ୍ୱାରା ମଧ୍ୟ ସେମାନେ ମଧ୍ୟ ପରିତ୍ରାଣ ହେଉଛନ୍ତି। ଯେମିତି ଭଗବାନ ଭକ୍ତମାନଙ୍କୁ ପରିତ୍ରାଣ କରୁଛନ୍ତି, ପରିତ୍ରାଣ ଆୟ ସାଧୁନା, ବିନାଶ ଆୟ ଦୁଷ୍କୃତି ଭାବରେ ମଧ୍ୟ ସେ ତାଙ୍କୁ ପରିତ୍ରାଣ କରୁଛନ୍ତି। ଭଗବାନ ଆମେ ସାଧାରଣତଃ ଦେଖିବା ଦୁଇଟା ଅପୋଜିଟ୍ ଜିନିଷ, ଦୁଇଟା ବିପରୀତ ଜିନିଷ ହେଉଛି, କିନ୍ତୁ ଭଗବାନ ତାଙ୍କୁ ହତ୍ୟା କରିକି ମଧ୍ୟ ତାଙ୍କ ପ୍ରତି ମଙ୍ଗଳ ପ୍ରଦାନ କରିଛନ୍ତି, ଯେମିତି ଆମର ଭାଗବତ ବର୍ଣ୍ଣନା କରାଯାଇଛି। ତୃତୀୟ ସ୍କନ୍ଧରେ ବିଦୁରଙ୍କର ବିଦୁର ଉଦ୍ଧବଙ୍କ ସାକ୍ଷାତ ଆଲୋଚନା ହେଇଛି, ସେଥିରେ ଉଦ୍ଧବ ସେଟା କହୁଛନ୍ତି, ଅହୋ ବକିଜଂ ସ୍ତନକାଳ କୂଟଂ ଜିଘାଶୟପାୟଦପିୟ ସାଧି ଲେଭେ ଗତିଙ୍ଗା ତୃଚିକାନ୍ତ କୌନ୍ୟଂ ଗଙ୍ଗା ଦୟାଳୁଂ ଶରଣଂ ପ୍ରଦେବ। ସାଧାରଣତଃ ଲୋକମାନେ ଭାବନ୍ତି କ'ଣ ଯେ ଭଗବାନ ଯେତେବେଳେ 6 ରହିଥିଲେ, ସେତେବେଳେ କୁତନା ନାମକ ରାକ୍ଷସ ଆସି ପହଞ୍ଚିଗଲେ, ବକି କହିଲେ ବକର ଭଉଣୀ, ବକାଶ୍ରର ଭଉଣୀ ବକି, ଅହୋ ବକି ଜନ ସ୍ତନ କାଳ କୂଟନ, ସ୍ତନରେ କାଳକୂଟ ବିଷ ବୋଳିକି ଆସ, କ'ଣ ପାଇଁ ନା ଜିଘାଶୟା ପାଇ ଅସାଧି, ଏତେ ଅସାଧି ବ୍ୟକ୍ତି ଥିଲା, ସେ ଅସାଧି ସ୍ତ୍ରୀ ଥିଲା ଯେ ଭଗବାନ ମଧ୍ୟ ହତ୍ୟା କରିବା ପାଇଁ ସାହାଯ୍ୟ ହେଇଥିଲା। ଲୋକ ବାଳାଗ୍ନି ଦଶମ ସ୍କନ୍ଧରେ ବର୍ଣ୍ଣନା କରାଯାଏ, କୁତନା ଲୋକ ବାଳାଗ୍ନି, ସେ ସବୁ ବାଳକମାନେ ସବୁ ହତ୍ୟା କରିଥିଲେ, ଏଭଳି ପାପୀ ବ୍ୟକ୍ତି ଥିଲା। କିନ୍ତୁ ଲେଭେ ଗତି ଧାତୃ ଚିତାଙ୍କ ଭଗବାନ ଯେତେବେଳେ ତାର ସ୍ତନପାନ କରିକିରି ତାର ପ୍ରାଣକୁ ମଧ୍ୟ ନାଶ କରିଦେଲେ, କିନ୍ତୁ ତାଙ୍କୁ ଧାତୃଗତି ତାଙ୍କ ମାତା ବା ତାଙ୍କର ଧାତା ସବୁ ଅମ୍ବିକା ଏସବୁ ବିଭିନ୍ନ ପ୍ରକାର 3 ଧାତୃ ତାଙ୍କର ଥିଲେ, ପାଳନ କରୁଥିଲେ ତାଙ୍କୁ ଯେଉଁ ମାତାଙ୍କୁ ଯେଉଁ ସ୍ଥାନ ଦିଆହେଲା ବା ଧାତାଙ୍କୁ ଯେଉଁ ଧାତ୍ରୀଙ୍କୁ ଯେଉଁ ସ୍ଥାନ ଦିଆଯାଇଛି ସେହି ସ୍ଥାନ ତାଙ୍କୁ ଦିଆଯାଇଛି, ପୁତନାକୁ ଦିଆଯାଇଛି। ତେଣୁ କ'ଣ ବା ଦୟାଳୁ ଶରଣ, ଆଉ କିଏ ଅଧିକ ଦୟାଳୁ ବ୍ୟକ୍ତି ଅଛନ୍ତି, କୃପାଳ ବ୍ୟକ୍ତି ଅଛନ୍ତି ଯାହାଙ୍କର ଆମେ ଶରଣ ହେଇଯିବା? ଉଦ୍ଧବ କହୁଛନ୍ତି ବିଦୁରଙ୍କୁ, ବିଦୁର ପଚାରୁଛନ୍ତି ଭଗବାନଙ୍କର ସମ୍ବନ୍ଧରେ କ'ଣ ହେଲା ସବୁ, ଭଗବାନଙ୍କ ଯଦୁକୂଳ ବିଷୟ ବର୍ଣ୍ଣନା ପଚାରୁଛନ୍ତି, ସେହି ସମୟରେ ଉଦ୍ଧବ ଏସବୁ କଥା କହୁଛନ୍ତି, କ'ଣ ବା ଦୟାଳୁ ଶରଣ କରିଦେବି, ଆଉ କିଏ ଦୟାଳୁ ବ୍ୟକ୍ତି ଅଛନ୍ତି କହିବେ କି ମୁଁ ତାଙ୍କ ଶରଣକୁ ନେବି? ଭଗବାନଙ୍କର ଅଧିକ କି ଦୟାଳୁ ବ୍ୟକ୍ତି ନାହାନ୍ତି, ଯିଏ ତାଙ୍କୁ ମାରିବା ପାଇଁ ଆସୁଛନ୍ତି, ସ୍ତନରେ କାଳକୂଟ ବିଷ ବୋଳିକିରି ମାରିବା ପାଇଁ ଆସୁଛନ୍ତି, ସେ ତାଙ୍କୁ ନିଜର ମାଆଙ୍କର ସ୍ଥାନ ପ୍ରଦାନ କରୁଛନ୍ତି। ଭକ୍ତ ବେଶ ବା ତ୍ରେଣ ବୋଲି କହିଲେ ଶ୍ରୀଦର୍ଶନ ତାଙ୍କର ଟିକାର କରୁଛନ୍ତି, କେବଳ ସେ ଭକ୍ତ ବେଶ ଧାରଣ କରିଛି, ପ୍ରକୃତରେ ସେ ଭକ୍ତ ନୁହଁ, ସେ ପାପି ବ୍ୟକ୍ତି, କିନ୍ତୁ ଭକ୍ତ ବେଶ ମାତ୍ରେଣ ତାଙ୍କୁ ମୁକ୍ତି ପ୍ରଦାନ କରିଛନ୍ତି। ଉତ୍ତରେ ସେ ମାଟି ହେଲେ ତେଣୁ ଆଉ କିଏ ଦୟାଭକ୍ତି ଅଛନ୍ତି ଯାହାଙ୍କର ଆମେ ଶରଣ ଯିବା? ତେଣୁ ଭଗବାନ ଯଦି ବିନାଶ କରୁଛନ୍ତି ଏଇଟା ମଧ୍ୟ ଭଗବାନଙ୍କର କରୁଣା ବା ଭଗବାନଙ୍କ କୃପା। ଏବଂ ଆଉ ଗୋଟେ କଥା କାରଣ ହେଉଛି, ଆଉ ଗୋଟେ ତୃତୀୟ କାରଣଟା କ'ଣ ନା, ଧର୍ମ ସଂସ୍ଥାପନା ଭାଇ ଧର୍ମ ସ୍ଥାପନ କରୁଛନ୍ତି। ଯେଉଁ ଧର୍ମ ଭଗବତ ଗୀତାରେ ଭଗବାନ କହିଛନ୍ତି, ଇଏ ହେଉଛି ଧର୍ମ, ଭଗବତ ଧର୍ମ ଯାହାକୁ ଆମେ ବର୍ତ୍ତମାନ ଆଲୋଚନା କରୁଛୁ। ଯେଉଁମାନେ ଦୁଷ୍କୃତି ବ୍ୟକ୍ତି, ଯେଉଁମାନେ ପାପୀ ବ୍ୟକ୍ତି, ଯେଉଁମାନେ ଭଗବାନଙ୍କ ଶରଣରେ ଯାଉନାହାନ୍ତି, ଆମେ ଦେଖିବା ବର୍ତ୍ତମାନ କେତେ ସେଇଭଳିଆ ତାଙ୍କର ଯଦି ଆମେ କହିବା ହିସାବ କରିବା ଯେ ଆମର ସେନ୍ସସ୍ରେ ଯେଉଁମାନେ ଅଛନ୍ତି ସେମାନେ ସବୁ ଜନଗଣନା କରୁଛନ୍ତି କେତେ ଆମର ଭାରତର ଲୋକ ସଂଖ୍ୟା ଏତେ କେତେ 120 ନା କେତେ ହେଲେଣି, 100 କୋଟି ନା ଏତେ ହେଲେଣି। କିନ୍ତୁ ତା'ପରେ ଯଦି ଆମେ ଆଲୋଚନା କରିବା କେତେ ଭଗବାନଙ୍କୁ ଗ୍ରହଣ କରୁଛନ୍ତି ବା ଭଗବାନଙ୍କୁ ମାନୁଛନ୍ତି, କେତେ ଭଗବାନଙ୍କୁ ମାନୁନାହାନ୍ତି ଚାଲିଶା କରୁନୁ କେତେ ହେଲେ, 20 କୋଟି ଲୋକ ଭଗବାନଙ୍କୁ ଗ୍ରହଣ କରୁନାହାନ୍ତି, ଅଧିକାଂଶ ଲୋକ ଭଗବାନ ଗ୍ରହଣ କରୁନାହାନ୍ତି। ତାର କାରଣ ହେଉଛି ଏଇ ଅସୁର ସ୍ୱଭାବ ସମ୍ପନ୍ନ ବ୍ୟକ୍ତିଙ୍କର ପ୍ରାଧାନ୍ୟ ରହିଛି ବୌଦ୍ଧ ଜଗତ, ବିଶେଷ ଭାବରେ କଳିଯୁଗରେ ଯେତେ ପ୍ରାଧାନ୍ୟ ହେବ ଧର୍ମର ଚାରି ପାଦରୁ ଆସ୍ତେ ଆସ୍ତେ ତିନି ପାଦ ନଷ୍ଟ ହେଇକି ଗୋଟିଏ ପାଦ ଯେଉଁ ରହୁଛି ସେ ପାଦଟି ମଧ୍ୟ ଆସ୍ତେ ଆସ୍ତେ ନଷ୍ଟ ହେଇଯିବ। ତେଣୁ ଏଇ ଧର୍ମ ଅଧାର୍ମିକ ବ୍ୟକ୍ତିଙ୍କର ସଂଖ୍ୟା ଅଧିକ ରହିବ। ସତ୍ୟଯୁଗରେ ଯେତେ ଧାର୍ମିକ ବ୍ୟକ୍ତିଙ୍କ ସଂଖ୍ୟା ଅଧିକା ଥିଲା, କଳିଯୁଗରେ ଧାର୍ମିକ ବ୍ୟକ୍ତିଙ୍କ ସଂଖ୍ୟା ବହୁତ କମିଯିବ, କାରଣ ଧର୍ମର ଚାରିପାଦରେ ତିନି ପାଦ ନଷ୍ଟ ହେଇଯାଇଛି। ଅଧର୍ମଟା ବଢ଼ିଯିବ, ବହୁତ ବଢ଼ିବ, ଅଧର୍ମ ଭବାତ୍ କୃଷ୍ଣ, ଅଧର୍ମ ବହୁତ ବଢ଼ିବ। ଏବଂ ଏମିତି ସମୟ ଆସିବ ଯେତେବେଳେ ଲୋକ ଆଉ କିଛି ଶୁଣିବେ, ଶୁଣିବା ସ୍ଥିତିରେ ନଥିବେ, ଏଥିରେ ଅଧର୍ମ ମାନେ ଧର୍ମର ଚାରିପାଦ ନଷ୍ଟ ହେଇକି ଅଧର୍ମର ଚାରିପାଦ ବହୁତ ବିସ୍ତାର ଲାଭ କରିଥିବ। ଯେମିତି ଧର୍ମର ଚାରିପାଦ ରହିଛି ସେମିତି ଅଧର୍ମର ମଧ୍ୟ ଚାରିପାଦ ରହିଛି। ଧର୍ମର ଚାରିପାଦ କ'ଣ ନା, ତପ ଶୌଚ ଦୟା ସତ୍ୟ ଇତି ପାଦା ଟିକେ କୁଦା, ତପସ୍ୟା ଶୌଚ ଦୟା ସତ୍ୟ ଏ ଚାରୋଟି ହେଉଛି ଧର୍ମ ପାଦ। କିନ୍ତୁ ଆସ୍ତେ ଆସ୍ତେ ସବୁ ନଷ୍ଟ ହେଇଯାଉଛି। ଅନ୍ଧ୍ରବାସୀ ତ୍ରୈଭଗ୍ନା ସ୍ମୟଂ ସଙ୍ଗମ ଅବସ୍ତବ, ଯେତେବେଳେ କଳିଯୁଗର ଦ୍ୱାପର ଯୁଗର ଅନ୍ତିମରେ ଯେତେବେଳେ ପରୀକ୍ଷିତ ମହାରାଜ ଯାଇଥିଲେ ଦିଗ୍ବିଜୟ କରିବା ପାଇଁ ଯାଉଥିଲେ, ସେଇ ସମୟରେ ସେ ଦେଖୁଛନ୍ତି ଯେ ଗୋଟେ ଗାଈ ଆଉ ଗୋଟେ ବୃଷବ ବା ଗୋଟେ ବଳଦ ଦୁଇ ଜଣ କଥା ହେଉଛନ୍ତି, ବଳଦର କେବଳ ଗୋଟିଏ ପାଦ ରହିଛି ଆଉ ତିନି ପାଦ ନଷ୍ଟ ହୋଇଯାଇଛି। ତେଣୁ ସିଏ ଯେତେ ପଚାରିଲେ ଯେ ପ୍ରକୃତରେ ତମେ କିଏ, ତମର ଏମିତି ଦଶା କିଏ କଲା, ତମର ଚାରିପାଦରୁ ତିନି ପାଦ କିଏ ନଷ୍ଟ କଲା, ତେଣୁ ବୃଷବ କହୁଛନ୍ତି ସେ ପ୍ରକୃତ ଧର୍ମ ଧର୍ମରାଜ ଏ ଗାଈ ଉପରେ, ଗାଈ ଉପରେ ପୃଥିବୀ ଦେବୀ ଉପସ୍ଥିତ ହେଇଛନ୍ତି, ସେଠି ଆଲୋଚନା ହେଉଛି, କଳି କଳି ଗୋଟେ ରାଜା ବେଶରେ ଆସିକି ତାଙ୍କୁ ପ୍ରହାର କରୁଛି। ତେଣୁ ସିଏ କହିଲେ ପ୍ରକୃତରେ ଆମେ ଜାଣିନୁ କ'ଣ ପାଇଁ ଆମର ଏ ଦଶା ହେଇଛି, କିଏ କହୁଛନ୍ତି ଏଇଟା ଆମର ଭାଗ୍ୟଦୋଷ, କିଏ କହୁଛନ୍ତି ଦେବଦୋଷ ଦେବତାମାନଙ୍କ ଦ୍ୱାରା ଏଇଟା ହେଇଛି, କିଏ କହୁଛନ୍ତି ଅନ୍ୟ ଲୋକମାନେ ଏସବୁ କାରଣ କରିଛନ୍ତି, ତେଣୁ ପ୍ରକୃତରେ ଆମେ ଜାଣିପାରୁନୁ। ତେଣୁ ଆପଣ କୁହନ୍ତୁ ଯେ ପ୍ରକୃତରେ ଏଇସବୁ ଦଶା ପାଇଁ କିଏ ଦାୟୀ? ତେଣୁ ପରୀକ୍ଷିତ ମହାରାଜ ସେ ପ୍ରଶ୍ନର ଉତ୍ତର ସେ କହୁଛନ୍ତି ଯେ ତପ ଶୌଚ ଦୟା ସତ୍ୟ ପାଦା ଅଧମ ସେଇ ତ୍ରୈଭଗ୍ନା ସ୍ମୟଂ ସଙ୍ଗମ ଅବସ୍ତବ, ଆପଣ ହେଉଛନ୍ତି ଧର୍ମରାଜ, ନହେଲେ ଏଭଳି କଥା କିଏ କହିପାରିବେନି, ସ୍ୱୟଂ ଧର୍ମ ଉପସ୍ଥାପନ। ତେଣୁ ଆପଣ ଯେଉଁ ଚାରି ପାଦ ସେ ପାଦ କିଭଳି ଭାବରେ ନା ତପସ୍ୟା ଶୌଚ ଦୟା ଏବଂ ସତ୍ୟ, ସତ୍ୟ ଯୁଗରେ ଚାରିପାଦ ସୁରକ୍ଷିତ ଥିଲା, ଇତି ପାଦା କେତେ ପୁଦା,
କୃତେ ମାନେ କୃତ ଯୋଗ ସତଯୋଗ କାହିଁ କୃତ ଯୋଗ ବୋଲି କହୁଛି ନା ଯାହା ଚିନ୍ତା କରୁଥିଲେ ହେଇଯାଉଥିଲେ କୃତ୍ୟ କୃତ୍ୟ ହେଇଯାଉଥିଲେ ସମାଜ ସତ୍ୟଯୁଗ ଧର୍ମ ଚାରିପାଳ ଠିକ ଭାବରେ ସୁରକ୍ଷିତ ଥିଲା ନା ଯାହା ଚାହିଁଲେ ସେ କାହିଁ କରୁଥିଲେ କୃତେ କୃତା କିନ୍ତୁ ଅଧର୍ମାଂଶ ହିଁ ତ୍ରୟୀ ହେବ ନା ଆସ୍ତେ ଆସ୍ତେ ଯେତେବେଳେ ଯୁଗର ପରିବର୍ତ୍ତନ ହେଉଛି ସତ୍ୟ ପରେ ତୃତୀୟ ଆସିଲା ଧର୍ମ ଗୋଟିଏ ପାଦ ନଷ୍ଟ ହେଇଗଲା ତୃତୀୟ ପରେ ଦ୍ୱାପର ଆସିଲା ଧର୍ମର ଦୁଇ ପାଦ ନଷ୍ଟ ହେଇଗଲା ଦ୍ୱାପର ପରେ କଳି ଆସିଲା ଧର୍ମର ତିନୋଟି ପାଦ ନଷ୍ଟ ହେଇଗଲା ସ୍ମୟ ସଙ୍ଘ ମଧ୍ୟ ସ୍ମୟ କହିଲେ ଗର୍ଭ ଆସିଗଲା ଅଧିକା ପଡ଼ିଗଲା ସଙ୍ଘ କହିଲେ ଅବୈଧ ସ୍ତ୍ରୀ ସଙ୍ଘ ବଢ଼ିଯାଉଛି ଏବଂ ମଦ କହିଲେ ବିଷାଦ ଚା ପାନ ବୁଡ଼ି ସିଗରେଟ୍ ମଦ ଗଞ୍ଜେଇ ଗଞ୍ଜ ଇତ୍ୟାଦି ବହୁତ ପ୍ରଚାର ଏ କଳିଯୁଗର ଅବସ୍ଥା ଏମିତି ହବ ଆସ୍ତେ ଆସ୍ତେ ଅଧର୍ମଟା ବଢ଼ିବାକୁ ଯିବ ତେଣୁ ଅଧର୍ମ ମଧ୍ୟ ସେଇଭଳିଆ ଚାରିପାଦ କଳିକୁ ସ୍ଥାନ ଦେଇଛନ୍ତି ଚାରୋଟି ପାଦ ଦେଇଛନ୍ତି କଣ ନା ଅବର୍ତ୍ତିତ ତଦାତସ୍ମୈ ସ୍ଥାନାନି କଳେ ତଦୌ ଦ୍ୟୁତଂ ପାନଂ ସ୍ତ୍ରିୟଂ ସୁନା ତତ୍ର ଅଧର୍ମସ୍ତ ତୁର୍ମିଧା ଯେତେବେଳେ କଳି ମାଗିଲେ ସ୍ଥାନ ମାଗିଲେ ପରିଚିତ ମହାରାଜ ଚାହିଁଥିଲେ ହତ୍ୟା କରିଦେଇଥାନ୍ତା କିନ୍ତୁ କଳି ଶରଣ କରିଥିଲେ କହିଲେ ବର୍ତ୍ତମାନ ମୋ ସମୟ ଆସିଯାଇଛି ତେଣୁ ମୋତେ ଆପଣ ସ୍ଥାନ ଦିଅନ୍ତୁ ବର୍ତ୍ତମାନ କଳି ଯୁଗ ଆସିଗଲା ମୁଁ ମୋର ରାଜତ୍ୱ କରିବି ବର୍ତ୍ତମାନ କଳି ତେଣୁ ତାକୁ ଚାରୋଟି ଅଭ୍ୟର୍ଥିତା ସେ ଯେତେବେଳେ ପ୍ରାର୍ଥନା କଲେ ତାକୁ ଚାରୋଟି ସ୍ଥାନ ଦିଆଗଲା ଦ୍ୟୁତମ୍ ପାନମ୍ ସ୍ତ୍ରିୟମ୍ ସୁନା ଦ୍ୟୁତମ୍ କହିଲେ ଜୁଆ ଖେଳ ମାନେ ଯେଉଁଠି ଅସତ୍ୟ ବା ମିଥ୍ୟା ରହିଥିବ ଦ୍ୟୁତମ୍ ପାନମ୍ ବିଭିନ୍ନ ପ୍ରକାର ନିଶାଦ୍ରବ୍ୟ ସେବନ ଏବଂ ସ୍ତ୍ରୀୟ ଅବୈଧ ସ୍ତ୍ରୀ ସଙ୍ଗ ସୁନା କହିଲେ ମାଛ ମାଂସ ଯେଉଁ ଜୀବ ହତ୍ୟା ହେଉଛି ମାଛ ମାଂସ ଘଟଣା କରୁଛନ୍ତି ଇଏ ହେଉଛି ଅଧର୍ମର ଚାରିଟି ସ୍ଥାନ ତେଣୁ ଇଏ ଅଧର୍ମ ସ୍ଥାନ ଏତେ ବଢ଼ିଯିବ ଯେ ଲୋକମାନେ ଆଉ ଶୁଣିବା ପାଇଁ ଅବସ୍ଥାନ ରଖିବେ ତେଣୁ ଭଗବାନ କଳିଯୁଗର ଅନ୍ତିମରେ ଆସିବେ କଳିକି ରୂପରେ ଆସିବେ ଏବଂ ସେ ମେଛ ନିବହ ନିଧନେ କଳେଆସି କରବାଳ ଧୂମକେତୁ ମିଙ୍ଗ କିମପି କରବାଳ ଏ ସବୁ ଦୃତ କଳିକି ଶରୀର ଜୟ ଭଗବାନ କଳିକି ରୂପରେ ଆସିକରି ସେ ସମସ୍ତଙ୍କୁ ହତ୍ୟା କରିବେ କାରଣ ସେମାନେ ଆଉ ଶୁଣିବା ପାଇଁ ନଥିବେ ନା ଅବସ୍ଥାରେ ତାପରେ ସତ୍ୟଯୁଗ ପୁଣି ଆସିବ ତେଣୁ ଏଠି ଦ୍ୱାପର ଯୁଗର ଅନ୍ତିମରେ ଯେତେବେଳେ ମହାଭାରତ ଯୁଦ୍ଧ ହେଉଛି ସେଠି ମଧ୍ୟ ବହୁତ ପାପମାନ ପାପୀମାନଙ୍କର ବଢ଼ିଯାଇଛି ପାପୀମାନଙ୍କ ସଂଖ୍ୟା ବହୁତ ବଢ଼ିଯାଇଛି ତେଣୁ ଭଗବାନ ଏଇ 18 ଅକ୍ଷୁଣୀ ସୈନ୍ୟ ଯେଉଁ ରହିଛନ୍ତି ମହାଭାରତ ଯୁଦ୍ଧରେ ପାଣ୍ଡବମାନଙ୍କ ପକ୍ଷରେ 7 ଅକ୍ଷୁଣୀ ସୈନ୍ୟ ଏବଂ ପୌରବମାନଙ୍କ ପକ୍ଷରେ 11 ଅକ୍ଷୁଣୀ ସୈନ୍ୟ 11 ଏଇ 18 ଅକ୍ଷୁଣୀ ସୈନ୍ୟଙ୍କୁ ସବୁ ନିହତ ହତ୍ୟା କରିଛନ୍ତି କହୁଥିଲି ଗୋଟେ ଅକ୍ଷୁଣୀ ସୈନ୍ୟର ସଂଖ୍ୟା ଦେଉଥିଲି 218,750 ଇଏ ହେଉଛି ଗୋଟେ ଅକ୍ଷୁଣୀ ସୈନ୍ୟର ଇଏ ତେଣୁ ଏଇଭଳି ଭାବରେ 18 ଅକ୍ଷୁଣୀ ସୈନ୍ୟ 218,700 ଗୋଟିଏ ଅକ୍ଷୁଣୀ ସୈନ୍ୟ ଏଇ ଗୋଟାକ 18 ଅକ୍ଷୁଣୀ ସୈନ୍ୟ ସେଠି ସବୁ ଯୁଦ୍ଧରେ ରହିଥିଲେ ତେଣୁ ଅଧିକାଂଶ ସେଠି ସବୁ ମୃତ୍ୟୁବରଣ କରିଛନ୍ତି ତେଣୁ ଭଗବାନ କହୁଛନ୍ତି କାଳସ୍ମୀ ଲୋକ ପ୍ରବୃଦ୍ଧ ଲୋକାନ୍ ସମାହାର୍ଥମ୍ ଇହ ପ୍ରବୃତ୍ତ ଏଇ ବର୍ତ୍ତମାନ ମୁଁ କାଳ ରୂପରେ ଏଠି ଉପସ୍ଥିତ ହେଇଛି କାଳସ୍ମୀ ଲୋକଖି ପ୍ରବୃତ୍ତ ଯେଉଁମାନେ ଭଗବାନଙ୍କ ଶରଣ ଯାଉନାହାନ୍ତି ସେମାନେ ଭଗବାନଙ୍କଠାରୁ ବିନାଶ କରୁଛନ୍ତି ଏବଂ ଲୋକାନ୍ ସମାହାର୍ଥମ୍ ଇହ ପ୍ରବୃତ୍ତ ବର୍ତ୍ତମାନ ସେ କହିଲେ କାହିଁକି ଆପଣ ଏ ପ୍ରବୃତ୍ତି କ'ଣ କରୁ କ'ଣ ଆପଣଙ୍କର ଏଇ ପ୍ରବୃତ୍ତି କାହିଁକି କରିଛନ୍ତି ଏଭଳି ଭାବରେ କାହିଁକି ସବୁ ଆପଣ କିଏ ଏଭଳି ଭାବରେ ସବୁ ନିଜ ଜୁହାରେ ସମସ୍ତଙ୍କୁ ଲେଲିୟନ୍ କାଟି ପକାଉଛନ୍ତି ଏବଂ ସମସ୍ତଙ୍କୁ ମୃତ୍ୟୁର କରାଳ ସାଗରରେ ନିମଗ୍ନ କରୁଛନ୍ତି ତେଣୁ ଭଗବାନ କହୁଛନ୍ତି ମୁଁ ହେଉଛି କାଳ କାଳ ଲୋକଙ୍କ ପ୍ରବୃତ୍ତ ଲୋକାନ୍ ସମାନକୁ ନିହା ପ୍ରବୃତ୍ତ ବର୍ତ୍ତମାନ ଏଇଠି ମୁଁ ଯେଉଁ ପ୍ରବୃତ୍ତି ଏଇସବୁ ଯେଉଁ ଚାଲିଛି ଏଇ ଲୋକମାନଙ୍କୁ ନାଶ କରିବା ପାଇଁ ଏବଂ ରିତେତି ଯାହା ଭବିଷ୍ୟନ୍ ଚାଲିବେ ତମକୁ ଛାଡ଼ିଦେଲେ ବା ପାଣ୍ଡବମାନଙ୍କୁ ଛାଡ଼ିଦେଲେ ଆଉ କେହି ରହିବେନି ରିତେତି ଯାହା ଭବିଷ୍ୟନ୍ ଚାଲିବେ ଯେ ଅବସ୍ଥିତା ପତ୍ନୀ କେ ସୁବୁଦ୍ଧା ଯେଉଁମାନେ ଏଇ ଯୋଦ୍ଧାମାନେ ଯେଉଁ ବୀରମାନେ ଉପସ୍ଥିତ ଅଛନ୍ତି ସମସ୍ତେ ମୃତ୍ୟୁବରଣ କରିବେ ତାର କହିବାର ଉଦ୍ଦେଶ୍ୟ ହେଉଛି ଯେ ଅର୍ଜୁନ କହିଲେ ନା ମୁଁ ଯୁଦ୍ଧ କରିବିନି ତେଣୁ ଏଇଟା କହିବ ଆଉ ପରେ ଶ୍ଳୋକ ସେଇଟା କୁହାଯିବ ଯେ ମୁଁ ସମସ୍ତଙ୍କୁ ଆସୁଛନ୍ତି ମାରିସାରି ପ୍ରକୃତରେ ମୁଁ ସମସ୍ତଙ୍କୁ ବିନାଶ କରିପାରିଛି। ଆମେ ଯୁଦ୍ଧ ନ କଲେ ମଧ୍ୟ ଯେ ସେମାନେ ବଞ୍ଚିଯିବେ ତା ନୁହଁ, ସେମାନେ ସବୁ ମୃତ୍ୟୁବରଣ କରିସାରିଛନ୍ତି। କାଳ ଦ୍ୱାରା ମୁଁ ସମସ୍ତଙ୍କୁ ମାରିଦେଇଛି। କାଳ ଶ୍ରୀ ଲୋକ ପ୍ରବୁଦ୍ଧ ଲୋକାଣ ସମାଜ ପ୍ରବୁଦ୍ଧ ରୀତି ପିଟାଣ ଓଡ଼ିଶା ସଭେ ତମକୁ ଛାଡ଼ିଦେଲେ କେତେଜଣ ପାଣ୍ଡବମାନେ ଆଉ କେତେଜଣ ସିଲେକ୍ଟେଡ୍ ଲୋକମାନେ ଛାଡ଼ିଦେଲେ ଆଉ କେହି ବଞ୍ଚିବେନି। ରୀତି ପିଟାଣ ନାମ ଓଡ଼ିଶା ସଭେ ଯିଏ ଅବସ୍ଥିତା ପତ୍ନୀ କେଶ ଯୋଦ୍ଧା ଏଇ ଯେଉଁ ଯୋଦ୍ଧାମାନେ ଅଛନ୍ତି ଯିଏ ଅବସ୍ଥିତ ଅଛନ୍ତି ଏଠାରେ ସମସ୍ତେ ମୃତ୍ୟୁବରଣ କରିବେ। ତମେ ମାର କି ନ ମାର, ତମେ ଯୁଦ୍ଧ କର କି ନ କର, ସମସ୍ତେ ମୃତ୍ୟୁବରଣ କର। କାଳ ରୂପରେ ମୁଁ ସମସ୍ତଙ୍କୁ ବିନାଶ କରିସାରିଛି। ତେଣୁ ପ୍ରଭୁପାଦ ମହାରାଜ କହୁଛନ୍ତି ଏଇ ଶ୍ଳୋକ ଅନୁବାଦରେ କହୁଛନ୍ତି ଯେ ଶ୍ରୀ ଭଗବାନ କହିଲେ ମୁଁ କାଳ ଅଟେ, ମୁଁ ଜଗତ ମାନଙ୍କର କ୍ଷୟକାରୀ ଅଟେ ଏବଂ ସବୁ ଲୋକଙ୍କୁ ବିନାଶ କରିବା ପାଇଁ ମୁଁ ଆସିଛି। ଏବଂ କେବଳ ତୁମମାନଙ୍କ ପାଣ୍ଡବମାନଙ୍କ ବ୍ୟତୀତ ଉଭୟ ପ୍ରକାର ସମସ୍ତ ଯୋଦ୍ଧା ବିନାଶ କରିବେ। ତେଣୁ ପ୍ରଭାତରେ ପ୍ରଭୁପାଦ ମହାରାଜ କହୁଛନ୍ତି ଯଦିଓ ଅର୍ଜୁନ ଜାଣିଥିଲେ ଯେ କୃଷ୍ଣ ହେଉଛନ୍ତି ତାଙ୍କର ବନ୍ଧୁ ଏବଂ ପରମପୁରୁଷ ଭଗବାନ, ତଥାପି କୃଷ୍ଣ ଯେଉଁ ବିଭିନ୍ନ ରୂପ ଦେଖାଇଲେ ତାହା ଦେଖି ସେ ବଡ଼ ବିପଦ ହୋଇପଡ଼ିଲେ, ଭୟ ତାଙ୍କର ଆସେ ଏସବୁ ଭୟଙ୍କର ରୂପ ସବୁ ଦେଖି। ତେଣୁ ସେ ଏ କ୍ଷୟକାରୀ ଶକ୍ତି ସମ୍ବନ୍ଧରେ ପ୍ରକୃତ କଥା ଜାଣିବା ପାଇଁ ପ୍ରଶ୍ନ ପଚାରିଲେ, ଆପଣ କାହିଁକି ଏସବୁ କ୍ଷୟ କରୁଛନ୍ତି? ଏଇ ପ୍ରଶ୍ନ ପଚାରିଲେ ଯେତେବେଳେ ଭଗବାନ ସେ ପ୍ରଶ୍ନର ଉତ୍ତର ଏଭଳିଆ କହିଲେ, ବେଦରେ ଲେଖା ହେଉଛି ପରମ ସତ୍ତ ସ୍ୱରୂପ ଭଗବାନ ସମସ୍ତଙ୍କୁ ବିନାଶ କରନ୍ତି କି, ଏପରିକି ବ୍ରହ୍ମା ବି ବାଦ କରନ୍ତି ନାହିଁ। ଯେ ଯେତେବେଳେ ଭୌତିକ ଜଗତ ଧ୍ୱଂସ ହେବ ସେତେବେଳେ ସମସ୍ତେ ବ୍ରହ୍ମା ମଧ୍ୟ ବିନାଶ ପ୍ରାପ୍ତ ହେବ। ଯଶ୍ୟ ବ୍ରହ୍ମେ ଚ କ୍ଷେତ୍ରଂ ଚ ଉଭେ ଭବତ ଓଦନ ମୃତ୍ୟୁର ମୃତ୍ୟୁ ଯଶ୍ୟୋପସେଚନଙ୍କ ଇଥା ବେଦ ଯତ୍ରସ। ସର୍ବଶେଷରେ ସମସ୍ତ ବ୍ରାହ୍ମଣ କ୍ଷତ୍ରିୟ ଏବଂ ଅନ୍ୟ ସମସ୍ତେ ଭଗବାନଙ୍କ ଦ୍ୱାରା ଗ୍ରସ୍ତ ହୁଅନ୍ତି। ଭଗବାନଙ୍କର ରୂପ ଏକ ସର୍ବବ୍ୟାସୀ ଭୟଙ୍କର ରୂପ ଅଟେ ଏବଂ ଏଠାରେ ଶ୍ରୀକୃଷ୍ଣ ସର୍ବବ୍ୟାସୀ କାଳ ରୂପରେ ନିଜକୁ ପ୍ରକାଶ କରିଛନ୍ତି। କେବଳ ପାଣ୍ଡବମାନଙ୍କ ବ୍ୟତୀତ ଯୁଦ୍ଧ କ୍ଷେତ୍ରରେ ଏପରି ଥିବା ଅନ୍ୟ ସମସ୍ତେ ତାଙ୍କ ଗ୍ରାସରେ ପଡ଼ନ୍ତି। ଅର୍ଜୁନ ଯୁଦ୍ଧ କରିବା ସପକ୍ଷରେ ନଥିଲେ ଏବଂ ସେ ଭାବୁଥିଲେ ଯେ ଯୁଦ୍ଧ ନ କରିବା ଉଚିତ, ତାହେଲେ ଆଉ ହତାଶ ହେବାକୁ ପଡ଼ିବ ନାହିଁ। ଉତ୍ତରରେ ଭଗବାନ କହୁଛନ୍ତି ଯେ ଯଦିଓ ସେ ଯୁଦ୍ଧ ନ କରନ୍ତି ତଥାପି ସମସ୍ତେ ଧ୍ୱଂସ ହେବେ, କାରଣ ତାହା ହେଉଛି ତାଙ୍କର ଇଚ୍ଛା। ଯଦି ସେ ଯୁଦ୍ଧ କରିବା ବନ୍ଦ କରିଦିଅନ୍ତି ତଥାପି ସେମାନେ ଅନ୍ୟ ଉପାୟରେ ବିନଷ୍ଟ ହେବେ। ସେ ଯୁଦ୍ଧ ନ କଲେ ବି ମୃତ୍ୟୁକୁ କେହି ରୋକିପାରିବେ ନାହିଁ, ବାସ୍ତବରେ ସେମାନେ ମରିସାରିଛନ୍ତି। କାଳ ହେଉଛି କ୍ଷୟକାରୀ ଏବଂ ଭଗବାନଙ୍କ ଇଚ୍ଛା ଅନୁଯାୟୀ ସମଗ୍ର ପରିଦୃଶ୍ୟମାନ ସୃଷ୍ଟି ଧ୍ୱଂସ ହେବ, ଏହା ପ୍ରକୃତିର ନିୟମ। ତେଣୁ ଏଇ ଯେଉଁ ଜଗତରେ ଏଇ ଭୌତିକ ଜଗତରେ ଏଇ କାଳଟି ରହୁଛି, ଭବିଷ୍ୟତ କାଳ, ବର୍ତ୍ତମାନ କାଳ ଏବଂ ଅତୀତ କାଳ, କିନ୍ତୁ କାଳର ଏଇଭଳି ଭାବରେ କାଳର କ୍ଷୟକାରୀ ସମସ୍ତଙ୍କୁ କ୍ଷୟ କରିଦେଉଛି, କାଳ ଦ୍ୱାରା ସମସ୍ତେ କ୍ଷୟ ନଷ୍ଟ ହେଇଯାଉଛି କାଳ। କିନ୍ତୁ ଯେଉଁମାନେ ଭଗବାନଙ୍କ ଶରଣରେ ଯାଉଛନ୍ତି ସେମାନେ ଏ କାଳର କାଳ ଦ୍ୱାରା ତାଙ୍କ ପ୍ରତିହତ ହେଉନାହାନ୍ତି, କାଳ ତାଙ୍କର କିଛି କରିପାରିବ। ଭାଗବତ ବର୍ଣ୍ଣନା କରାଯାଇଛି ଦ୍ୱିତୀୟ ସ୍କନ୍ଧରେ ଯେ ଯେତେବେଳେ ସୂର୍ଯ୍ୟଙ୍କର ଉଦୟରେ ଏବଂ ଅସ୍ତରେ ସମସ୍ତଙ୍କର କାଳ ନଷ୍ଟ ହେଇଯାଉଛି। ଆୟୁ ଭାରତୀ ଭାଇ ପୁଂସାଷ୍ଟ ଉତ୍ତମ ଶ୍ଳୋକ ବାର୍ତ୍ତା ଆୟୁ ଭାରତୀ ଭାଇ ପୁଂସା ସମସ୍ତଙ୍କର ଆୟୁଷ ହରଣ ହେଇଯାଉଛି। ଆମେ ଛୋଟ ପିଲା ଥିଲେ ଆସ୍ତେ ଆସ୍ତେ ଆମର ଆୟୁଷ ହରଣ ହେଇଯାଉଛି, ନଷ୍ଟ ହେଇଯାଉଛି, ସମସ୍ତଙ୍କର ଆୟୁଷ ହରଣ ହେଇଯାଉଛି। ଉଦୟନସ୍ତଂ ଚ ଜନ୍ମ ସବୁ ଉଦୟ ଏବଂ ଅସ୍ତରେ ଅସବୁ କହିଲେ ସୂର୍ଯ୍ୟଙ୍କର ଉଦୟ ଏବଂ ଅସ୍ତରେ ସମସ୍ତଙ୍କର କାଳ ହରଣ ହେଇଯାଉଛି। କିନ୍ତୁ ତତ୍ସତ୍ତ୍ୱେ ଯତ୍ କ୍ଷଣ ନିତ ଉତ୍ତମ ଶ୍ଳୋକ ତତ୍ସତ୍ତ୍ୱେ ସେମାନଙ୍କର କାଳ ନଷ୍ଟ ହେବନି। ଯେଉଁମାନେ ଯଦି ଏକ କ୍ଷଣ ତତ୍ସତ୍ତ୍ୱେ ଯତ୍ କ୍ଷଣ କାଳ ଗୋଟିଏ କ୍ଷଣ ଯଦି ସେ ଭଗବାନଙ୍କ କଥା ସମୟରେ କଟେଇଛନ୍ତି ତାଙ୍କର ଆୟୁଷ ହରଣ ହେଇପାରିବ। ଆୟୁ ଭାରତୀ ପାଇଁ ପୁଂସା ମୁଦନଷ୍ଟ ଜନ୍ମ ସବୁ ତତ୍ସତ୍ତ୍ୱେ ଯତ୍ କ୍ଷଣ ନିତ ଗୋଟେ କ୍ଷଣ ଯଦି ସେ ଭଗବାନଙ୍କର କଥା ଶ୍ରବଣରେ ବା ଭଗବାନଙ୍କର ନାମ କୀର୍ତ୍ତନରେ ବା ଭଗବାନଙ୍କର ସ୍ମରଣରେ ବା ଭଗବାନଙ୍କର ଦର୍ଶନରେ ବା ଭଗବାନଙ୍କୁ ପ୍ରଣାମ କରିଛନ୍ତି ଯମରାଜ କହିବେ ସେ କଥା ଭାଗବତ ଷଷ୍ଠ ସ୍କନ୍ଧରେ ବର୍ଣ୍ଣନା କରାଯିବ। ଜିହ୍ୱାନ ଭକ୍ତି ଗୁଣନାମ ଧ୍ୟେୟଂ ଚେତୋ ନ ସ୍ମରତି ଚରଣାରବିନ୍ଦଂ। তারপরে জিহ্বা যারা ভগবানের নাম উচ্চারণ করুন, যার যেমন জিহ্বা নাই ক্ষমা ব্যক্তির মধ্যে রয়েছে, তাহলে সে সব বুঝবে না চেতন স্মরতি চরণারবিন্দ, হৃদয়ের মনের যদি ভগবানের চরণ চিন্তা করেনি, ভগবান পার্বণ চিন্তা করেনি, তাহলে সেমান কাণী যেমন আজ কৌশল কাণী দূতমান এবং কৃষ্ণ নাম মধ্যে যে চির কদাপি ভগবান পাখে যে চির নুয়াও না মুন্ড নুয়াও না সেমান লোক কাণী কৃষ্ণ নাম মধ্যে যে চির কদাপি তা অনধ্যম অস্ত বিষ্ণু কথা সেমানে সেই অসৎ ব্যক্তি মানুষ আনব যে এই বিষ্ণুকৃত্য ভগবান সম্বন্ধে কিছু কার্য করু না, তেমন কালরাত্রে ভগবান সমস্ত আয়ুষ ধরণ করে নেছে বা নষ্ট করদি, কিন্তু যে ভগবান সম্বন্ধে যাচ্ছেন তাঁর কাল কিছু
বত্রিশ জায়গা।